କୃତକୃତ୍ୟ ଶେଷା ସବୁ କାର୍ଯ୍ୟ ସବୁ ବନ୍ଦ ହେଇଗଲା, କଣ ଯାହା କରୁଥିଲେ ଘରେ ଯାହା କରୁଥିଲେ ସବୁ ବନ୍ଦ ହେଇଗଲା। ଏଭଳି ଭଗବାନଙ୍କର ଆକର୍ଷଣ ରହିଛି, ତେଣୁ ସୁଶାନ୍ତ ରୂପେଷୁ ଇତରେଷ ରୂପେ ଆଧ୍ୟାତ୍ମାନେଷୁ ଅନୁକମ୍ପିତାତ୍ମା ବରାବରେଷୁ ମହଦଂଶ ଯୁକ୍ତ ଯଜୋପି ଜାତୋ ଭଗବାନ ଯଥାଗ୍ନି। ସୁଶାନ୍ତ ରୂପେଷୁ ଇତରେଷୁ ରୂପେ, ଯେତେବେଳେ ଅଶାନ୍ତ ସ୍ୱଭାବ ବିଶିଷ୍ଟ ଭଗବତ ବହିର୍ମୁଖ ଅସୁରଗଣ ଶାନ୍ତ ସ୍ୱରୂପ ଭଗବତ ଭକ୍ତଗଣକୁ ପୀଡ଼ା ଦିଅନ୍ତି, ସେତେବେଳେ ଚିତ୍ ଓ ଅଚିତ ଉଭୟର ଈଶ୍ୱର ପରତୃତ୍ୱ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସ୍ୱୀୟ ଭକ୍ତମାନଙ୍କ ପ୍ରତି ଦୟାଦ୍ରୀ ଚିତ୍ତ ହୋଇ ପ୍ରାକୃତିକ ଧର୍ମ ରହିତ ହେଲେ ସୁଦ୍ଧା ନିଜର ମହତ୍ତ୍ୱ ସହିତ ଅଗ୍ନିଭଳି ଆବିର୍ଭୂତ ହୁଅନ୍ତି। ଭଗବାନ ଆସିବାର କାରଣ ହେଉଛି ପିତ୍ରାଣାୟ ସାଧୁନା ବିନା ଆସିବା କରିବେ ସୁଦ୍ଧା ସଂକ୍ଷେପରେ କହୁଛନ୍ତି। ଭଗବାନ ଲୀଳାକୁ ବିସ୍ତାର ଭାବରେ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାକୁ ସେ ଭଗବାନ ବିରହରେ ସଂକ୍ଷେପରେ ବର୍ଣ୍ଣନା କରୁଛନ୍ତି। ତେଣୁ ମାଂ ଖେଦି ଅଜସ୍ୟ ଜହ୍ନ ବିଡମ୍ବନମ୍ ଯା ବସୁଦେବ କେହେ ବ୍ରଜେ ଚ ବାସୋ ହରିଭୟାଦିବ ସ୍ୱୟଂ ପୁରାଣ ବିଭାସୀ ଯତ୍ ଅନନ୍ତ ବୀର୍ଯ୍ୟ। ଭଗବାନ ଲୀଳା ଏପରି ବହୁତ ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ତାଙ୍କର ମୋହ ହେଇଯିବେ, ଏମିତି ବ୍ୟକ୍ତିମାନଙ୍କ କଥା ଛାଡ଼ନ୍ତୁ, ଦେବତାମାନେ ମଧ୍ୟ ମୋହ ହେଇଯାନ୍ତି। ସେ କଥା କହୁଛନ୍ତି ଉଦ୍ଧବ ଆମେ ଶୁଣୁଛୁ କେତେ ବିଦ୍ୱାନ ସେ ବୃହସ୍ପତିଙ୍କର ଶିଷ୍ୟ ସାକ୍ଷାତ ଶିଷ୍ୟ ବୃହସ୍ପତି ସାକ୍ଷାତ, କିନ୍ତୁ ଭଗବାନଙ୍କର ଲୀଳାକୁ ଯେତେବେଳେ ସ୍ମରଣ କରୁଛନ୍ତି କହୁଛନ୍ତି ମାଂ କେଦନ୍ତି ଅଦସ୍ୟ ଜନ୍ମ। ଭଗବାନଙ୍କର ଗୋଟିଏ ନାମ ହେଉଛି ଅଜ, ଅଜ କହିଲେ ତାଙ୍କର ଜନ୍ମ ନାହିଁ, ଆମେ ମଧ୍ୟ ଅଜ ଭଗବତର ଭାବେ କହିଲେ କଣ ନ ଯାଏତି ଦେବା କଥା ଯେ ଆମର ମଧ୍ୟ ଜନ୍ମ ନାହିଁ ଭଗବାନଙ୍କ ମଧ୍ୟ ଜନ୍ମ ନାହିଁ, କିନ୍ତୁ ଭଗବାନ ଆମ ଭଳି ପତିତ ହୁଅନ୍ତି ନାହିଁ, ସେଥିପାଇଁ ତାଙ୍କ ଗୋଟିଏ ନାମ ହେଉଛି ଅଚ୍ୟୁତ, ଆମ ଚ୍ୟୁତ ହେଇଯାଉଛେ ତେଣୁ ଆମେ ଭୌତିକ ଶରୀର ଧାରଣ କରୁଛେ, କିନ୍ତୁ ଭଗବାନ ଯୋଉ ଆସନ୍ତି ଦିବ୍ୟ ଶରୀରରେ ଆସନ୍ତି, ତେଣୁ ଅଜସ୍ୟ ଜନ୍ମ ଯଦିଓ ତାଙ୍କର ଜନ୍ମ ନାହିଁ କିନ୍ତୁ ସେ ଜନ୍ମ ନେଉଛନ୍ତି, ଏ କିଭଳି ତ କଥା ସବୁ ଭଗବାନଙ୍କ ରହିଛି। ସେହିଭଳି ଭାବରେ ବିଡ଼ମ୍ବନା ଯେ ବସୁଦେବେ କେହି ଇଏ ଅନୁକରଣ ବିଡ଼ମ୍ବନା ଅନୁକରଣ କରୁଛନ୍ତି ଭଗବାନ, ଯେମିତି ଗୋଟେ ଛୋଟ ପିଲା ଜନ୍ମ ହେଉଛି ଭଗବାନ ସେହିଭଳି ଭାବରେ ଜନ୍ମ ହେଉଛନ୍ତି, ମାଙ୍କ ଗର୍ଭରେ ଆସୁଛନ୍ତି ଦଶମ ସ୍କନ୍ଧରେ ଏ ପିଲାକୁ ବର୍ଣ୍ଣନା କରାଯାଇଛି ଗର୍ଭସ୍ତୁତି ଭଗବାନ ଦେବତୀଙ୍କ ଗର୍ଭରେ ଆସୁଛନ୍ତି ପାଞ୍ଚ ଦେଖିକିରି ଭୟଭୀତ ହେଇଯାଉଛି, କିନ୍ତୁ ଦେବତାମାନେ ଦେଖିକିରି ବହୁତ ଆନନ୍ଦରେ ସେ ତାଙ୍କୁ ସବୁ ଗର୍ଭସ୍ତୁତି କରିଛନ୍ତି। ଚନ୍ଦ୍ରିକା କହନ୍ତି ଯେମିତି ରହିଛନ୍ତି ଶ୍ରୀପତି ବ୍ରହ୍ମା, ବ୍ରହ୍ମାଙ୍କୁ କୃଷକ ସବୁ ତୁଳନା କରାଯାଇଛି, ଏ ବହୁତ ବର୍ଷା ହେଉଛି ବର୍ଷା ଜଳ ଗହଳି ସୃଷ୍ଟି ନାଶ ହେଇଯାଉଛି, ଜଳ ଜଳ ଯଦି ନ ହେବ ଜଳ ପିଉନେ ମଧ୍ୟ ସୃଷ୍ଟି ନାଶ ହେବ, ଯଦି ବର୍ଷା ନ ହେବ ଶସ୍ୟ ସବୁ ନଷ୍ଟ ହେଇଯିବ, ତେଣୁ କୃଷକ ଯିଏ କୃଷି କରୁଛନ୍ତି ତାହେଲେ ଯଦି ଠିକ୍ ସମୟରେ ବର୍ଷା ହେଲା ଯେମିତି ଯେମିତି ଆନନ୍ଦ ହେଇଯାନ୍ତି ସେହିଭଳି ଭାବେ ବ୍ରହ୍ମା ଆନନ୍ଦ ଦେଉଛନ୍ତି, ଏ ଚତୁର୍ଭୁବନ ସେ ହେଉଛନ୍ତି କୃଷକ ଭଳି ତୁଳନା କରାଯାଇଛି। ସେହିଭଳି ଭାବରେ ଯେତେ ବର୍ଷା ଆସୁଛି ମେଘ ଆଜି କୁହାଯାଉଛି ନ୍ୟୁଜ୍ରେ ଆସିଥିଲା ଭୁବନେଶ୍ୱରରେ ଦିନଟା ରାତି ହେଇଯାଇଥିଲା, କଡ଼ା ବାଦଲ ଯେମିତି ଭଗବାନଙ୍କ ଗୋଟେ ଲୀଳା ହେଇଥିଲା ଭୁବନ ହେଲା କଡ଼ା ବାଦଲ ହେଇଯାଇଥିଲା, ଯୋଉ ଏସବୁ ରହିଛି ଯୋଉ କଣ ଯୋଉ ଭୌତିକ ଜାଗା ଯେତେ ପ୍ରଳୟ ହେବ ସେପରି ସେ ଅବସ୍ଥା ସବୁ ଆସିବ, ତେଣୁ ଇଏ ଯୋଉ କଡ଼ା ବାଦଲକୁ ଦେଖିକିରି ମୟୂରମାନେ ଉଚ୍ଚ କରନ୍ତି, ସେହିଭଳି ଭାବରେ ଶିବ ସେଠି ରହିଛନ୍ତି, ଶିବ ମଧ୍ୟ ଆନନ୍ଦରେ ଆନନ୍ଦ ହେଇଯାଉଛନ୍ତି, ଏବଂ ଇନ୍ଦ୍ରଙ୍କ ତୁଳନା ନାରଦଙ୍କ ତୁଳନା କରାଯାଇଛି କହୁଛନ୍ତି ତା ସହିତ ଚାତକ ପକ୍ଷୀ, ଚାତକ ପକ୍ଷୀ ତୃଷାରେ ମୃତ୍ୟୁବରଣ କଲେ ମଧ୍ୟ ଗଙ୍ଗା ନିକଟରେ ଥାଇକରି ମଧ୍ୟ ସେ ଗଙ୍ଗା ଜଳ ପାନ କରନ୍ତି ନାହିଁ, ବୃଷ୍ଟି ଜଳ ହେଲେ ସେ ଜଳ ପାନ କରନ୍ତି, ଏବଂ ଇନ୍ଦ୍ର ଆଦି ଦେବତାମାନେ ସବୁ ରହିଛନ୍ତି ତାଙ୍କୁ ତୁଳନା କରାଯାଇଛି ତା ସହିତ ନା ଦାବା ନଳରେ ଦ୍ରବୀଭୂତ ହେଉଥିବା ଗଜରା ସହିତ ଗଜବ ସହିତ ହାତୀ ସହିତ, ତେଣୁ ସେ ଗଜରା ଯଦି ହାତୀ ଯଦି ଗୋଟେ କ'ଣ ଶୀତଳ ଜଳ ପ୍ରାପ୍ତ ହେବ, ଏଭଳି ଭାବରେ ଆନନ୍ଦିତ ହେବ। ସେଭଳି ଭାବରେ ଭଗବାନ ଯେତେବେଳେ ମାଆଙ୍କର ଗର୍ଭକୁ ଆସୁଛନ୍ତି, ଏମାନେ ସବୁ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ବସୁଦେବ କହେ, ବ୍ରଜେଚ ବାସୋ ଅରି ଭୟାଦିବ ସ୍ୱୟଂ। ଭଗବାନ ଯୋଉ ଜନ୍ମ ହେଲେ କୋଉଠି? ମଥୁରାରେ। କିନ୍ତୁ ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ଭଗବାନ ଚତୁର୍ଭୁଜରେ ପ୍ରକଟିତ ହୋଇଥିଲେ। ଶଙ୍କର ଚକ୍ର ଗଦା ପଦ୍ମ ଧାରଣ କରିକି ପ୍ରକଟିତ ହୋଇଥିଲେ କଂସର ବନ୍ଦୀ ଗୃହରେ, ଏବଂ ବସୁଦେବ ଏବଂ ଦେବକୀ ତାଙ୍କୁ ସ୍ତୁତି କରିଛନ୍ତି। ସେମାନେ ଏତେ ଭୟ କରିଯାଇଛନ୍ତି ଯେ ଭଗବାନ କହିଲେ, ତମେ ଯଦି କଂସକୁ ଭୟ କରୁଛ, ତାଙ୍କ ପୂର୍ବ ଜନ୍ମ କଥା କହିଦେଲେ କି ଭଗବାନ, ପୂର୍ବ ତିନି ଜନ୍ମ ତଳର କଥା କହିଦେଲେ ଭଗବାନ ତାଙ୍କୁ ଛୋଟ ପିଲା, ସେ ଛୋଟ ପିଲା ବିଷ୍ଣୁ ରୂପରେ ଆସିଛନ୍ତି, ତାପରେ ଛୋଟ ପିଲା ହେବେ। ଦଶମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ଏସବୁ ଲୀଳା ବର୍ଣ୍ଣନା କରାଯାଇଛି। କୃଷ୍ଣ ଭାବରେ କେମିତି ସ୍ୱାମୀଙ୍କ ମନକୁ ସମୟରେ ସେ ଥିଲେ ରୋଷ୍ଣୀ ଏବଂ ସୁତପା ଥିଲେ, ତାପରେ ସପ୍ତମମାନଙ୍କ ସମୟରେ ସପ୍ତମମାନଙ୍କର ସପ୍ତମ ସତ୍ୟଯୁଗରେ ସେ ଆସିଥିଲେ ଅଦିତି ଏବଂ କଶ୍ୟପ ରୂପରେ, ବର୍ତ୍ତମାନ ସେ ବସୁଦେବ ଏବଂ ଦେବଦୂତ ପୁତ୍ର ରୂପରେ ଆସୁଛନ୍ତି। ଏସବୁ କଥା କହିଦେଲେ ଏସବୁ କହିକିରି ତାପରେ କହୁଛନ୍ତି, ଯଦି ତମେ ଭୟ କରୁଛ ମୋତେ ନେଇକିରି ନନ୍ଦ ବ୍ରଜରେ ଛାଡ଼ି ଦେଇକିରି ଆସ। ସେ କଥା କହୁଛନ୍ତି, ବ୍ରଜେଚ ବାସୋ ଅରି ଭୟାଦି ସ୍ୱୟଂ। ବ୍ରଜରେ ସେ ବାସ କଲେ ଏକାଦଶ ବର୍ଷ କାଳ, ଏଗାର ବର୍ଷ କାଳ, ଏଗାର ବର୍ଷ କମ କିଛି ମାସ କମ ରହିଲେ କିଭଳି ଭାବରେ ନା ଅରି ଭୟାଦିବ ଆଜିକାଲି ଶତ୍ରୁ ଶତ୍ରୁ ଭୟରେ ଯେମିତି ଜଣେ ପଳାୟନ କରେ, ସେଇଭଳି ଭାବରେ ଭଗବାନ ପଳାୟନ କଲେ ମଥୁରାରୁ ବୃନ୍ଦାବନ ଆସିଲେ ଅରି ଭୟାଦିବ ସ୍ୱୟଂ ଦିବ ବୋଲି କୁହାଯାଇଛି। ପ୍ରକୃତରେ ଭଗବାନ ଭୟ ନାହିଁ, କିନ୍ତୁ ଇବ ଶବ୍ଦ ବ୍ୟବହାର କରାଯାଇଛି। ପୁରା ଦେବାସୀ ଅନନ୍ତ ବୀର୍ଯ୍ୟ ପୁଣି କଣ ହେଲା ନା ମଥୁରା ବୃନ୍ଦାବନରୁ ସେ ଗଲେ ମଥୁରା ଗଲେ ପୁରୀ, ମଥୁରା ପୁରୀ, ପୁରୀ ମଧୁପୁର ବରା ଏତେ ପୁରୀ ଅଛି ଭାରତ ବର୍ଷରେ, ସବୁଠାରୁ ଶ୍ରେଷ୍ଠ ପୁରୀ ହେଉଛି ମଧୁପୁରୀ ମଥୁରା। ମଧ୍ୟ ବର୍ଣ୍ଣନା କରାଯାଇଛି ପୁରୀ ମଧୁପୁରୀ ବରା। ତେଣୁ ସେଠି ମଧ୍ୟ ଜରାସାଙ୍କୁ ଯେତେବେଳେ ଆକ୍ରମଣ କରୁଛନ୍ତି, ସତର ଥର ତାଙ୍କୁ ପରାସ୍ତ କରିଛନ୍ତି, ତାଙ୍କର ତେଇଶ ଅଗ୍ରଣୀ ସୈନ୍ୟଙ୍କୁ ହତ୍ୟା କରିଛନ୍ତି ଭଗବାନ। ଏବଂ ଯାହା କାଳଜ ଆମେ ଆଗରୁ ମଧ୍ୟ କହିଥିଲେ, କାଳଜର ତିନି କୋଟି ସୈନ୍ୟକୁ ମଧ୍ୟ ହତ୍ୟା କରିଛନ୍ତି। କିନ୍ତୁ ଅଠର ଥର ଯେତେବେଳେ ଆସିଲେ ଜରାସନ୍ଧ ଭଗବାନ ପଳାୟନ କଲେ, ଏଇଟା କହିସାରିଛେ ସେଠି କହୁଛି ଅରି ଭୟାଦିବ ପଳାୟନ ପୁରା ଦେବାସୀ ଯତ୍ ଅନନ୍ତ ବୀର୍ଯ୍ୟ। ସେ ମଥୁରା ପୁରୀରୁ ସେ ମଧ୍ୟ ପଳିଗଲେ କୋଉଠିକି ନା ଦ୍ୱାରକା, କାହିଁକି କହିଲେ ଯଦିଓ ଅନନ୍ତ ବୀର୍ଯ୍ୟ ତାଙ୍କର କେତେ ଶକ୍ତି ଅଛି ଆମେ ଚିନ୍ତା କରିପାରିବା ନାହିଁ, ଅନନ୍ତ ବୀର୍ଯ୍ୟ ତାଙ୍କର ଶକ୍ତିର ଶେଷ ନାହିଁ, ସୀମା ନାହିଁ ଭଗବାନ। ଅଶେଷ ତାଙ୍କର ତାରୁ ଯେଉଁ ଆସୁଛନ୍ତି ସୂର୍ଯ୍ୟଦେବ, ଅଶେଷ ତେଜା ସୂର୍ଯ୍ୟଦେବଙ୍କର ପ୍ରତି ଦିନରେ କେତେ ଆଲୋକ ଆସୁଛି, କେତେ ପୃଥିବୀ ସାରା ଯୋଉ ରହିଛି ସୋଲାର ସବୁ କରିକିରି ସେସବୁ ଶକ୍ତିକୁ ସଞ୍ଚୟ କରୁଛନ୍ତି, କିନ୍ତୁ ସୂର୍ଯ୍ୟଙ୍କର ଶକ୍ତି ସରିଗଲା। ଏଭଳି ଭାବରେ ଅନନ୍ତ କାଳ ଧରି ଚାଲିଥାଏ, ସୃଷ୍ଟି ଥିବା ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ସେଇଭଳି ଶକ୍ତି ରହିବ ସୃଷ୍ଟି ଥିବା ପର୍ଯ୍ୟନ୍ତ, ସେଥିପାଇଁ ଭଗବାନଙ୍କର ଶକ୍ତି କଥା ଆଉ କଣ କହିବା, ଅନନ୍ତ ସେ ଅନନ୍ତ ସେ ଅନନ୍ତ ବୀର୍ଯ୍ୟ ତାଙ୍କର ଶକ୍ତି ସେ ଭଗବାନ କହିଲେ ସେଠି ସେଠି ପୂର୍ଣ୍ଣ ପୂର୍ଣ୍ଣ ସେ ରହିଛି, କୋଉଥିରେ ଅପୂର୍ଣ୍ଣତା ନାହିଁ ଭଗବାନଙ୍କର। ତେଣୁ ତାପରେ କହୁଛନ୍ତି, ଦୁନୋତି ଚେତ ସ୍ମରତୋ ମମେତତ୍ ଯଦା ପାଦା ବିବନ୍ଧ୍ୟ ପିତୃ ତାଦାମ୍ବ କଂସା ଦୁରୁ ସଂକୀତମା ସଂକୀତାନାମ୍ ପ୍ରସିଦତନୋ ଅପୃତା ନିସ୍ମୃତିନା। ଦଶମ ସ୍କନ୍ଧ ଚଉରାଳିଶ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଭଗବାନ ଗୋଟେ ଲୀଳା, ଭଗବାନ ଏଗାର ବର୍ଷ ହୋଇନଥିଲା ଆହୁରି, କିନ୍ତୁ କଂସର କେତେ ଶକ୍ତି ଥିଲା, ଦଶ ହଜାର ହାତରେ ବଳ ଥିଲା ଭଗବାନ ନିପାତ ତୁଙ୍ଗା ଦେଖୁଛ ନା, ସେ ବିରାଟ ମଞ୍ଚ ଉପରେ ଆମେ ତ ପ୍ରାର୍ଥନା କରିଥିଲେ, ବିରାଟ ମଞ୍ଚ ଉପରେ ଯେ ବସିଥିଲା ତାକୁ ଭଗବାନ ଡେଇଁ ପଡ଼ିଲେ, ସେ ମଞ୍ଚ ଉପରୁ ଡେଇଁ ପଡ଼ିକି ତା ଚୁଟି ଧରିକି ତଳୁ ପକେଇଦେଲେ, ତଳୁ ପକେଇ ଦେଇକିରି ତା ମୃତ୍ୟୁ ହେଇଗଲେ, ଏବଂ ତାହାର ଚୁଟି ଧରିକିରି ସେ ଯେଉଁ ମଲ୍ଲ ରହିଛି ସଭା ରହିଛି ମଲ୍ଲ ଗଣ ରହିଛି ଆମ ନାଁରେ, ତାକୁ ବସାରୁଛନ୍ତି, ଚାରିଆଡ଼େ ବସାରୁଛନ୍ତି। ରାୟଗଡ ଷ୍ଟାଡିୟମ ଥିଲା ସେ ସେକଥା କହୁଛନ୍ତି। କଣ ତାପରେ ଭଗବାନ କଲେ ସେ ମଥୁରାର ବନ୍ଦୀଶାଳାକୁ ଗଲେ, ତେଣୁ ସେ କଥା ଚିନ୍ତା ହିଁ କରୁଛନ୍ତି, ଉଦ୍ଧବ ଚିନ୍ତା କରୁଛନ୍ତି। ଦୁନୋଦି ଚେତ ସ୍ମରତ ମୋହିତ, ଏ ବିଦୁର ମହାଶୟ ମୋର ଯେତେବେଳେ ଚିତ୍ତ ସେ କଥା ଚିନ୍ତା କରୁଛି, ବହୁତ କଷ୍ଟ ଲାଗୁଛି ମୋତେ, ଭଗବାନ କିଭଳି ବ୍ୟବହାର କରୁଛନ୍ତି। ଯଦା ପାଦା ବନ୍ଧ୍ୟ ପିତୃ ବସୁଦେବ ଦେବକୀ କଂସ ଧମସର ବନ୍ଦୀଶାଳାରେ ଥିଲେ, ତାଙ୍କୁ ଯାଇକି ପ୍ରଣାମ କରୁଛନ୍ତି, ତାଙ୍କ ଆଗରେ ମଥା ରଖିକି ପ୍ରଣାମ କରୁଛନ୍ତି। କିନ୍ତୁ ଆମେ କହିଥିଲେ ଆଗରୁ ବସୁଦେବ ଦେବକୀ ତାଙ୍କୁ ଯଦିଓ ଚାହୁଁଥିଲେ ଆଲିଙ୍ଗନ କରିବା ପାଇଁ, କିନ୍ତୁ ସେ ଭୟ କରିଯାଉଛନ୍ତି, କାରଣ ଇଏ ହେଉଛନ୍ତି ଭଗବାନ, ସେମାନେ ତାଙ୍କୁ ଆଲିଙ୍ଗନ କରିବେ। କିନ୍ତୁ ଭଗବାନ ଏଭଳି ଭାବେ କଥା କହିଲେ ତାତାମ୍ବ କଂସା ଦୁଃସଙ୍କିତ ନା, ତେଣୁ ତାଙ୍କୁ ସମ୍ବୋଧନ କରୁଛନ୍ତି, ତାହା ତ ହେ ଅମ୍ବ ଭଗବାନଙ୍କୁ ଆପଣ ଜଣେ ଡାକିଲେ ଆପଣ କେତେ ଆନନ୍ଦ ଲାଗୁଛି, ବହୁତ ସ୍ନେହ ସହିତ ଯଦି ଜଣେ ଆପଣ ଡାକିବେ ତାହେଲେ ଆପଣ କେତେ ଆନନ୍ଦ ଲାଗିବେ, ଆଉ ଭଗବାନ ଯଦି ଆପଣ ଡାକିବେ କେତେ କଣ କେତେ ଆନନ୍ଦ ନ ହବ। ତେଣୁ ସେଇଭଳି ଭାବରେ ବସୁଦେବ ଦେବଙ୍କୁ ଆନନ୍ଦ କଲେ, ତା ତ ଅମ୍ବ କଂସା ଦୁଃସଙ୍କିତ ନା, ମୋ ମତେ କ୍ଷମା କରନ୍ତୁ। କୃଷ୍ଣ ବଳରାମ ଦୁଇ ଜଣ ଯାଇଛନ୍ତି, ତେଣୁ ଦୁଇ ବଚନରେ କହୁଛନ୍ତି ଆମକୁ କ୍ଷମା କରନ୍ତୁ, କାହିଁକି ନା ଆମେ ଆପଣଙ୍କର ସେବା କରିପାରିବୁ ନାହିଁ କଂସ ଭୟରେ। କଂସା ଦୁଃସଙ୍କିତ ନା ପ୍ରସିଦ୍ଧତ ଆକୃତ ନିଶ୍ଚିତ ନା, ତେଣୁ ଆପଣମାନେ ଆପଣ ଦୁଇ ଜଣ ଆମ ଉପରେ ପ୍ରସିଦ୍ଧ ହୁଅନ୍ତୁ ବା ସନ୍ତୁଷ୍ଟ ହୁଅନ୍ତୁ, କୃପା କରନ୍ତୁ, ଆମେ ଯେଉଁ ଆପଣଙ୍କର ସେବା କରିପାରିବୁ ନାହିଁ ସେଥିପାଇଁ ଆମକୁ କ୍ଷମା କରନ୍ତୁ। ଏହିଭଳି ଭାବରେ ଭଗବାନ ତାଙ୍କୁ ବସୁଦେବ ଦେବକୀକୁ ଏହିଭଳି ଭାବରେ କହିବାରୁ ବସୁଦେବ ଦେବକୀ ତାଙ୍କୁ ଆଲିଙ୍ଗନ କଲେ, ଏସବୁ ଦଶମ ସ୍କନ୍ଧ ଚରାଳି ସଜାରେ ଧରିନା କରିଲେ, ସେ ଦଶମ ସ୍କନ୍ଧ ଲୀଳାଟିକୁ ସଂକ୍ଷେପରେ ଏଠି ସବୁ ବର୍ଣ୍ଣନା କରାଯାଇଛି। ତେଣୁ ତାପରେ ସେ କହୁଛନ୍ତି ଗୋବାଣୁ କହୁଛନ୍ତି ଭଗବାନ ପୃଥିବୀର ଭାରକୁ କେମିତି ହରଣ କଲେ, ଭୃଭଙ୍ଗୀ ମାତ୍ରକେ ଭଗବାନଙ୍କୁ ବାଇ ହାତରେ ଭୃଭଙ୍ଗୀ ମାତ୍ରେ ପୃଥିବୀର ଭାରକୁ ହରଣ କରିଦେଇଛନ୍ତି ଭଗବାନ, ତାଙ୍କର ଚରଣ କମଳର ରେଣୁ ଆସ୍ୱାଦନ କରି ସେହି ପୁରୁଷଙ୍କୁ କିଏ ବା ବିସ୍ମୃତ ହୋଇପାରିବ। ଯେଉଁମାନେ ଭଗବାନଙ୍କ ଲୀଳାରେ ଥିଲେ ତାଙ୍କର କେତେ ବଡ଼ ଭାଗ୍ୟ, ବିଶେଷ ଭାବେ ଉଦ୍ଧବ ଆଉ ସବୁ ତ ପଳେଇଯାଇଛନ୍ତି, ଭଗବାନ ସବୁ ପଳେଇଗଲେ ତାଙ୍କ ଧାମକୁ, ଯେଉଁମାନେ ଦେବତାମାନେ ଆସିଥିଲେ ସେମାନେ ସବୁ ଦେବଲୋକକୁ ଚାଲିଗଲେ, ଏଇ ଯେଉଁ ପ୍ରଭାସରେ ଯାଦବ ବଂଶମାନଙ୍କୁ ଧ୍ୱଂସ କରାଗଲା। କିନ୍ତୁ ଦେବତାମାନେ ଗଲେ ମଧ୍ୟ ଦେବଲୋକକୁ ଗଲେ ମଧ୍ୟ ସେ ଭଗବାନ ଲୀଳା ଭୁଲିଗଲେ ତାଙ୍କୁ ସବୁବେଳେ ସ୍ମରଣ କରୁଥିଲେ, ସେମାନେ ଭଗବାନ ଲୀଳାକୁ ଯେ ଥରେ ଦେଖିଥିବ ସେ କେବେ ଭୁଲି ପାରିବ ନାହିଁ, ଏଭଳି ଭଗବାନ ଲୀଳା। ତେଣୁ ଦୃଷ୍ଟ୍ୱା ଭବଦ୍ଭି ନମୁରାଦ ସୁଏ ଚୈଦସ୍ୟ କୃଷ୍ଣ ଦୁଷୋପି ସିଦ୍ଧି ଜାନ ଯୋଗିନ ସଂସ୍ପୃହନ୍ତି ସମ୍ୟ ଯୋଗୀନ କଷ୍ଟ ବିରାମ ସହିତ। ଦଶମ ସ୍କନ୍ଧ ଚଉସ୍ତରୀ ଅଧ୍ୟାୟର କଥାଟିକୁ ବର୍ଣ୍ଣନା କରୁଛନ୍ତି ଆଦର୍ଶ ଯଜ୍ଞ। ଆଦର୍ଶ ଯଜ୍ଞରେ ଆମେ କହିଥିଲୁ କିଭଳି ଭାବରେ ସବୁ ଦେବତାମାନେ ଆସିଛନ୍ତି, ମୁନିଋଷିମାନେ ଆସିଛନ୍ତି, ରାଜାମାନେ ଆସିଛନ୍ତି, ସମସ୍ତେ ଆସିକିରି ସେ ରାଜସ୍ୱ ଯଜ୍ଞରେ ଯୋଗଦାନ କରିଛନ୍ତି। କୁହାଯାଏ ଭଗବାନ ମୁନିଋଷିମାନେ ଯେଉଁମାନେ ଅତିଥିମାନେ ସବୁ ଆସିଥିଲେ ତାଙ୍କର ପାଦଭୂତ କରୁଥିଲେ ରାଜସ୍ୱ ଯଜ୍ଞରେ। ଦଶମ ସ୍କନ୍ଧ ଦୁଇଟି ଚଉସ୍ତରୀ ପଞ୍ଚସ୍ତରୀ ଦୁଇଟି ଅଧ୍ୟାୟରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ସେହି ଭଗବାନ ଯିଏକି ଦୃଷ୍ଟ୍ୱା ଭଗବଦ୍ଭିର ନମୁରାଦ ଶ୍ରୀ ଯିଏ ତାଙ୍କ ରୂପକୁ ଦେଖିଛନ୍ତି, ଆମକୁ ପୂର୍ବରୁ କହୁଥିଲେ ସେମାନେ ସବୁ ଆଲୋଚନା କରୁଥିଲେ ଏଭଳି ରୂପ ବ୍ରହ୍ମାଙ୍କର ସବୁ କୌଶଳ ଶେଷ ହେଇଯାଇଛି, ସୁନ୍ଦର ରୂପ ରହିଛି ଭଗବାନଙ୍କର। किंतु चैदस्य कृष्णं विसुतोपि सिद्धि यदि राजा शिशुपाल शिव भगवान कौन मामू को भाई मामू को यदि युधिष्ठिर महाराज ये मत से शिशुपाल किंतु से पिला दिन भगवान देश करूला ईर्षा करूला तेणु से सही पार ना युधिष्ठिर महाराज भगवान पूजा प्रबल पूजा करूले बहुत प्रकार अपमान सूचक कथा कहूला एवं राजा मैंने कि स्वयं कर पार नीचे तथापि भगवान दुर्खात कर भगवान कारण से मां को प्रतिश्रुति देते शहे टी अपराध शहे करेंगे तेणु जो शहे टी अपराध हो गला भगवान सुदर्शन चक्र को छाड़ जो सुदर्शन चक्र से शिशुपाल सुरक्षित एवं शिशुपाल शरीर गोटे ज्योति आसिकी भगवान शरीर मिशीगला जान जोगी ना संस्कृति सम्यक से सिद्धि प्राप्त होता है जोगी मैंने विशेष भाव में आशा करते भगवान गोटी प्राप्त हम जोगी मैंने परिश्रम करते कठिन तपस्या करके लक्ष्य था कि बहुत सहजरे से सिद्धि प्राप्त है जोगी ना पश्चात विराम सहित तेणु से भगवान के विरह को किए सहय कर किए सहय कर संस्कृत शब्द बहुत चमत्कार रही संस्कृत शब्द बहुत महान शब्द सब जिते भाषा रही पृथ्वी में सब शब्द सब भाषा जननी हो संस्कृत जननी हूँ संस्कृत बेस तफात नाई जो पढ़ने जानपरिये ओडिया पढ़ा ओडिया भाई भाषा हिंदी भाषा तेनाली तथा चाहिए नरलोकरा तथा भाव जिते वीर मान सब थे नरलोकरा अन्य नरलोकरा सब जो थे जो आम कृष्ण मुखार महाभारत कथा कहते महाभारत दे भगवान व्यवस्था विशेष भाव में जो मैंने पांडव मान विरुद्ध रही थे एगार अक्षमी सैन्य थे तेणु जो युद्ध करते अर्जुन सहित युद्ध कौन कर भगवान रूप सौंदर्य देखिकी से सौंदर्य पालन करते कौन युद्ध कर युद्ध भूलिए जब हम कृष्ण मुखार बिंद महाभव कहे से युद्ध भगवान मुख पद देखु नेत्रो नयनाम राम नेत्र भगवान मुख सुंदर सौंदर्य को आस्वादन करान करेत्र पीबंजो शब्द व्यवहार करग्रह सहित के आनंद दर्शन करगवान मुख को पवित्र देखुले उद्धव कौन देखुले पदमापुर चलते भगवान कहते पदमापुर भगवान प्राप्त महाभारत लीला महाभारत युद्ध को भागवत वर्णन कर महाभारत स्वयं स्वराज लक्ष्मी समस्त काम स्मरण कर भगवान ये रही सहित सामान पारे ना जदीश ଏହି ରୂପର ସେ ହେଉଛନ୍ତି ମୁଖ୍ୟ ଦିଶ ଦିଶ ଦୁର୍ଗାଧୀଶ ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ। ଆଉ ଗୋଟେ କଥା କଣ କହିବା, ସ୍ୱୟଂ ଅସାମ୍ୟ କେହି ତାଙ୍କ ସହିତ ସମାନ ହେଇପାରିବେ ନାହିଁ। ଆଉ ଗୋଟେ କଥା କଣ କହିବା, କାରଣ ସେ ହେଉଛନ୍ତି ତ୍ରଦିଶ। ତ୍ରଦିଶ କହିଲେ ତିନି ଆଚାର୍ଯ୍ୟ ବହୁତ ପ୍ରକାର ଟିକା ସବୁ ରହିଛନ୍ତି। ତିନି ଲୋକର ସେ ହେଉଛି ମୁଖ୍ୟ ବା ତିନୋଟି ଗୁଣ ଯୋଉ ରହିଛି ସତ୍ୟରାଜ କାମ, ତିନି ଗୁଣର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ବା ବ୍ରହ୍ମା ବିଷ୍ଣୁ ଶିବ ଏମାନଙ୍କର ସେ ନିୟନ୍ତ୍ରଣକାରୀ ତ୍ରଦିଶ। ଅନେକ ଅର୍ଥ ଶିବ ଭଗବାନ ଯୋଉ ରହିଛନ୍ତି, ଭଗବାନଙ୍କର କଣ ତିନୋଟି ଶକ୍ତି ରହିଛି, ନିୟନ୍ତ୍ରଣା ଶକ୍ତି, ବହିରଙ୍ଗ ଶକ୍ତି ଏବଂ ତଟସ୍ଥ ଶକ୍ତି। ଆମେ ହେଉଛି ଭଗବାନଙ୍କର ତଟସ୍ଥ ଶକ୍ତି, ଏ ଭୌତିକ ଜଗତ ହେଉଛି ଭଗବାନଙ୍କ ବହିରଙ୍ଗ ଶକ୍ତି, ଏ ହେଉଛି ଜଗତ ହେଉଛି ଭଗବାନଙ୍କର ଅନ୍ତରଙ୍ଗ ଶକ୍ତି। ଏ ତିନି ଶକ୍ତିର ସେ ହେଉଛନ୍ତି ମାଲିକ ତ୍ରଦିଶ। ତେଣୁ ବଳିଙ୍ଗ ହରଧ୍ରି ଶ୍ରୀଲୋକ ପାହାଡ଼ ଭଗବାନ ଯେତେବେଳେ ଲୀଳା କରୁଥିଲେ ଲୋକପାଳ ମାନେ ସବୁ ଆସି ଭଗବାନ ପାହାଡ଼ ଧର୍ମରେ ତାଙ୍କର ମସ୍ତକର ରହିଛି ମୂଲ୍ୟବାନ ମସ୍ତକ ପରିଧାନ କରୁଥିଲେ। ସେ ମସ୍ତକ ସହିତ ଭଗବାନ ପାହାଡ ଧର୍ମରେ ସେ ପ୍ରଣାମ କରୁଥିଲେ ଭଗବାନ ବଳିଙ୍ଗ ହରଧ୍ରି। ଏଭଳି ଭାବରେ ତାଙ୍କର ସବୁ ପ୍ରଦାନ କରିକିରି ଉପହାର ସବୁ ପ୍ରଦାନ କରିକିରି ଚିରଲୋକ କାଳେ ଲୋକପାଳ ମାନେ ସାଧାରଣ କଥା ଛାଡ଼ନ୍ତୁ, ଲୋକପାଳ ଯେଉଁମାନେ ରହିବେ ଲୋକମାନେ ପାଳନ କରନ୍ତି ଯେମ୍ ବ୍ରହ୍ମା ବନେନ୍ଦ୍ର ରୁଦ୍ରମରୁପ ଏମାନେ ସବୁ ମାନେ ଲୋକପାଳ ଲୋକମାନେ ପାଳନ କରୁଛନ୍ତି। କିରୀଟ କୋଟି ଏଦପାଦ ପୀଠ ସେମାନେ ସବୁ କିରୀଟ ଧାରଣ କରିଛନ୍ତି, ବହୁତ ମୂଲ୍ୟବାନ କିରୀଟ ସବୁ ରହିଛି ଏବଂ ସେଠି ଲାଇନ ଲାଗି ଯାଉଥିଲା କେମିତି ତାଙ୍କ ପାଦ ପଦରେ ପ୍ରଣାମ କରିବେ। ଭଗବାନ ଦେଖିବେ କି ସେଠାରେ ଫେଷ୍ଟିଭାଲ ମାନଙ୍କରେ ପ୍ରଭୁପାଦ ମହାରାଜଙ୍କ ଗୁରୁପୂଜା ଗୁରୁପୂଜା ଯେତେବେଳେ ହଉଥିବ ଭଗବାନ ପାଦ ପଦରେ ପୁଷ୍ପ ଅର୍ପଣ କରିବା ପାଇଁ ବିରାଟ ଲାଇନ ଲାଗିଥିବ, ବିରାଟ ଲାଇନ ଲାଗିଥିବ। ସେଇଭଳି ଭଗବାନ କଥା କଣ କହିବା, ସବୁ ଲୋକପାଳ ମାନେ ଆସି ଲାଇନ କରି ଠିଆ ହେଇଛନ୍ତି, ଜଣେ ଜଣେ ଆଉ ଜଣେ ପ୍ରଣାମ କରିବେ। ତେଣୁ ଏଇଭଳି ଭାବରେ ଜଣେ ଉଠିବା ପୂର୍ବରୁ ଆଉ ଜଣେ ପ୍ରଣାମ କରିଦେଉଛନ୍ତି, ତାଙ୍କର ଗିରିଟି ଗୁଡ଼ା ଯୋଉ ବାଜିଯାଉଛି ଗିରିଟି ବାଜିଯାଉଛି ଶବ୍ଦ ହଉଛି। ତେଣୁ ସେଥିରେ କୁହାଯାଉଛି ଉଦ୍ଧବ କହୁଛନ୍ତି ଗିରିଟ ପାର ପୀଠ, ଏ ଗିରିଟି ମାନଙ୍କ ଦ୍ୱାରା ଭଗବାନ ପାର ପଦ୍ମକୁ ସ୍ତୁତି କରାଯାଉଛି, ଗିରିଟ ପାର ପୀଠ ଏଭଳି ଭଗବାନ ଲୀଳା। ତେଣୁ ତତଶ୍ଚ କୈଙ୍କର୍ଯ୍ୟମଳଙ୍ଗୁତାନ ବିଗ୍ଳା ପଞ୍ଚାଙ୍ଗଜ ଦୁଗ୍ରସେନ ତିଷ୍ଠନ୍ ନିସନ୍ନ ପରମେଶ୍ୱ ଦେଶ୍ନେ ନିବୋଧ ଦେବ ନିଧାରେ। ପୁଣି ଚିନ୍ତା କରୁଛନ୍ତି ଭଗବାନ ଲୀଳା, ତତଶ୍ଚ କୈଙ୍କର୍ଯ୍ୟମଳଙ୍ଗୁତାନ ଭଗବାନ ଚୈତନ୍ୟ ଚରିତାମୃତ କରାଯାଇଛି ଏକଲା ଈଶ୍ୱର କୃଷ୍ଣ ଆର୍ଷ ଦ୍ୱିତୀୟ ପ୍ରକୃତରେ ଧର୍ମ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ, ଆଉ ଯେତେ ଯିଏ ରହିଲେ ସେଠି ହେଉଛି ତାଙ୍କ ଦ୍ୱିତୀୟ। କିନ୍ତୁ ସେ କିଭଳି ତାଙ୍କ ଦ୍ୱିତୀୟମାନଙ୍କର ଦ୍ୱିତୀୟତା ସ୍ୱୀକାର କରୁଛନ୍ତି, ତତ୍ତ୍ୱ କୈଙ୍କର୍ଯ୍ୟ କିଙ୍କର କିଙ୍କର ମାନେ କଣ କରିବୁ ଆପଣଙ୍କର କିଙ୍କର, ଏବଂ ସେଇଭଳି ଭାବରେ କିଙ୍କର ହିସାବରେ ସେଠି ଯାଇକରି ପ୍ରଣାମ କରୁଥିଲେ। ଏଇ ନାହିଁ ଭଗବାନ ଯେଉଁ ଅନ୍ୟମାନେ ତାଙ୍କର କିଙ୍କର ଭଳି ପ୍ରଣାମ କରୁଥିଲେ ସେଇ ଭଗବାନ ଉଗ୍ରସେନ ପାଖରେ ଆସିକରି କିଙ୍କର ଭଳି କାର୍ଯ୍ୟ କରୁଥିଲେ, ତତ୍ତ୍ୱ କୈଙ୍କର୍ଯ୍ୟ ମଳଙ୍କୁ ଦାନ ଯଥେଷ୍ଟ ଭଗବାନ ଏଭଳି କଣ ଏଭଳି କିଙ୍କର୍ଯ୍ୟ କାର୍ଯ୍ୟ କରିଛନ୍ତି, ସେବକ ହିସାବରେ କାର୍ଯ୍ୟ କରିଛନ୍ତି। ବିଗ୍ରହ ପାଇଁ ଉଗ୍ରସେନ ଉଦ୍ଧବ ଯେତେବେଳେ ବିଦ୍ରୋହ କହୁଛନ୍ତି ତାଙ୍କୁ ସମ୍ବୋଧନ କରୁଛନ୍ତି ଅଙ୍ଗ ବୋଲି, ଏତେ ତାଙ୍କ ପ୍ରିୟ ଭଗବାନ କଥା ପ୍ରିୟ କଥା କହିବା ପାଇଁ ସେ ସୁଯୋଗ ପ୍ରଦାନ କଲେ। ଆଜି ଯଦି ଆମକୁ ସୁଯୋଗ ମିଳିଲା ତ ଆମେ କଥା କହିପାରିନଥାନ୍ତି, କାରଣ ପ୍ରକୃତିର ପ୍ରତିକୂଳ ପରିସ୍ଥିତି ରହିଛି। ମୋର ମନେ ବରହମପୁରରେ ଆମର ସେ ସମୟ ଭକ୍ତିଗୌର ନାରାୟଣ ସ୍ୱାମୀ ମହାରାଜ ନାଗ କଥା କହୁଥିଲେ ପୁରୁଣା ବସଷ୍ଟାଣ୍ଡ ପାଖରେ ଆମେ ଯାଉଥିଲୁ ସେ ସମୟରେ ଶୁଣିକି, କିନ୍ତୁ ଗୋଟେ ଏଭଳି ବର୍ଷା ହେଲା ସେଥିରେ ବନ୍ଦ ହେଇପାରେ, ବିଭିନ୍ନ ସ୍ଥାନରେ ଆପଣ ଦେଖୁଥିବେ କଥା ବନ୍ଦ ହେଇଯାଉଛି, କିନ୍ତୁ ଆମର ଭଗବାନ ଜଗନ୍ନାଥ ରହିଛନ୍ତି ଲାଇନ ପଳେଇ ଦେଇଥିଲେ, ଆମେ ଆଶା ଛାଡ଼ିଦେଇଥିଲେ ଆମେ କଥା ହେଇପାରିବେ, କିନ୍ତୁ ସାଙ୍ଗେ ସାଙ୍ଗେ ଭଗବାନ ଜଗନ୍ନାଥ ଚାହୁଁଛନ୍ତି କଥା ଶୁଣିବା ପାଇଁ। ପ୍ରକୃତ ମୂଳ ସ୍ୱତା ହେଉଛନ୍ତି ଭଗବାନ। ତେଣୁ କଥା ଶୁଣିକିରି ତାଙ୍କର ଏହିଭଳି ରୂପ ହେଇଛି ଏଇ କୃଷ୍ଣ ବଳରାମଙ୍କର। ତାଙ୍କର ଲୀଳାକୁ ଯେତେବେଳେ ଦ୍ୱାରକାରେ ମାତା ରୋହିଣୀ ବର୍ଣ୍ଣନା କରୁଥିଲେ ସେହି ସମୟରେ ତାଙ୍କର ଏହି ରୂପ ହେଇଯାଇଛି। ଭଗବାନ ନିଜେ ନିଜେ କଥା ଶୁଣିବା ପାଇଁ ବହୁତ ଆଗ୍ରହ ରହିଛି। ତେଣୁ ଆମେ ମଧ୍ୟ ଜଗନ୍ନାଥ କୃପା କରିକି ପ୍ରଭୁପାଦ କୃପାରୁ ଆମକୁ ଆଜି ମିଳିବା ସୁଯୋଗ ମେଳା ଖାଉଥିଲା ଯେ କୁହାଯାଇପାରିବନି କଥା। ତେଣୁ ଯାହା ହଉ ଆଉ ଯେଉଁମାନେ ଆସିନାହାନ୍ତି ମଧ୍ୟ ସେମାନେ ଆମର କଟକ ୟୁଟ୍ୟୁବ ରହିଛି ସେ ଦେଖିପାରିବେ। ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି, ସାରା ପୃଥିବୀର ଲୋକ ଦେଖିପାରିବେ ଖାଲି କଟକ ନୁହଁ। ଏଭଳି ଭାବ ଏ କଳିର ଯଦି ସବୁ ପ୍ରକାର ଦୋଷ ରହିଛି କିନ୍ତୁ ବହୁତ ଭଲ ଗୁଣ ସବୁ ରହିଛି। ଏମିତି ବର୍ଷ ଗୋଟେ ବଡ଼ ଗୁଣ ହେଉଛି କଣ ଏଇ ଯୋଉ ଲେଟେଷ୍ଟ ଟେକ୍ନୋଲୋଜି ବାହାରିଛି ଟେକ୍ନୋଲୋଜି ମାଧ୍ୟମରେ ଏଇ କଥା ହେଉଛି ମାନେ ସାରା ପୃଥିବୀର ଲୋକ ଦେଖିପାରିବେ। ଏଭଳି ଭାବେ ଇସ୍କନ କଟକ କେନ୍ଦ୍ର ଦ୍ୱାରା ବହୁତ ବ୍ୟବସ୍ଥା କରାଯାଇଛି। ତେଣୁ ଏଠି କହୁଛନ୍ତି ବିଦ୍ରୋହ ପାଇଁ ବି ଅଙ୍ଗ ଯେ ଦୁଃଖ ସିଏ ନ ବିଦ୍ରୋହ କହୁଛନ୍ତି ଏହି ଅଙ୍ଗ ପ୍ରିୟ ଆମ ଯେମିତି ଶରୀରର ଅଙ୍ଗ ଆମ ଯେମିତି ପ୍ରିୟ ପ୍ରଭୁ ଆତ୍ମା ଗୋଟେ ବାଣୀରେ କହିଥିଲେ ଆପଣମାନେ ଶୁଣୁଥିବେ ସବୁଦିନ ଶୁଣୁଛନ୍ତି ଗୋଟେ ଥର ବାଣୀରେ କହୁଥିଲେ ୟୁ ଆର୍ ଅଲ୍ ପାର୍ଟସ୍ ଅଫ୍ ମାଇ ବଡି ତମେମାନେ ସବୁ ମୋର ଶରୀରର ଅଙ୍ଗ। ତେଣୁ ଆମର ଏଇଥିରେ ଆମର କେତେ ମହାନତା ଚିନ୍ତା କରିବା ପ୍ରଭୁପାଦଙ୍କର ଅଙ୍ଗ ପ୍ରଭୁପାଦଙ୍କୁ ନିଜ ଜନ ତେଣୁ ଭଗବାନ କେତେ ଆମ ପ୍ରିୟ ଆମେ ଚିନ୍ତା କରିପାରିବା କାରଣ ପ୍ରଭୁପାଦଙ୍କ ସେବାରେ ନିଯୁକ୍ତ ରହିଛି। ତେଣୁ ଏଠି କହୁଛନ୍ତି ଯଦି ଉଗ୍ରସେନ ନ ଆମେ କହିଥିଲୁ ସେଦିନ ଉଗ୍ରସେନଙ୍କର କୌଣସି ଆଶା ନଥିଲା କାରଣ ତାଙ୍କ ବାର୍ଦ୍ଧିକ ଅବସ୍ଥା ଆସିଯାଇଥିଲା ଏବଂ କଂସଟାକୁ ବନ୍ଦୀ କରି ରଖିଥିଲା। ତେଣୁ ସେ ଚିନ୍ତା କରୁନଥିଲେ ଯେ ସେ କେବେ ହେଲେ ରାଜା ହେଇପାରିବେ କିନ୍ତୁ ଭଗବାନ ତାଙ୍କୁ ରାଜା କରେଇଲେ। ଉଗ୍ରସେନ ଖ୍ରୀଷ୍ଟନ ମିଶନ ପରମେଶ୍ୱର ଦିଶନେ ଭଗବାନ ଯେ ଭଗବାନ ସେ କିନ୍ତୁ ଉଗ୍ରସେନ ଯୋଉ ବହୁତ ଉଚ୍ଚ ଆସନରେ ବସୁଥିଲେ ତାଙ୍କୁ ଯାଇକରି ମଥା ଲଗେଇକି ପ୍ରଣାମ କରୁଥିଲେ ଖ୍ରୀଷ୍ଟନ ମିଶନ ପରମେଶ୍ୱର ଦିଶନେ ଦେବୋଦୟ ଦେବ ନିଧାରେ ହେ ଦେବ ଆପଣ ଆମକୁ ଆଦେଶ କରନ୍ତୁ ଆମେ ଆପଣଙ୍କର କଣ ସେବା କରିବୁ ଏଇଭଳି ଭାବରେ କହୁଥିଲେ। ପ୍ରତିଦିନ ପ୍ରତିଦିନ ସଭା ଯେତେବେଳେ ଆରମ୍ଭ ହେବ ଭଗବାନ ଆସନ୍ତି ଭଗବାନ ଲୀଳାକୁ ଭାଗବତରେ ଦ୍ୱାରକା ଲୀଳାରେ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି। 16108 ତାଙ୍କର ମହଲ ରହିଛି ରାଣୀ ମହଲ 16108 ମହଲରେ ସେ ରହୁଥିଲେ କିନ୍ତୁ ସକାଳୁ ଗଲେ କଣ ହେବ ନା ଗୋଟିଏ ଗୋଟିଏ ମହଲରୁ ବାହାରିକି ଆସିବେ 16108 ଆସିକରି ମେନ୍ ଯୋଉ ଏଣ୍ଟ୍ରାନ୍ସ ରହିଛି ସେଠି ଏକ ହେଇଯିବେ। ଏଇଟାକୁ ଅନ୍ୟ କେହି ଦେଖିପାରୁନଥିଲେ ଉଦ୍ଧବ ଇତ୍ୟାଦି ପାର୍ଷଦ ମାନେ କେହି ଦେଖିପାରୁନଥିଲେ କହିଛନ୍ତି ଏକ ହେଇକି ଯେ ପ୍ରବେଶ କରିବେ ସୁନ୍ଦର ସୁଦନ ସଭା ପୁଣି ଯେତେବେଳେ ସଭାରୁ ଫେରିବେ ସେହି ସମୟରେ ପୁଣି ରାଣୀ ମହଲ ପାଖକୁ ଆସି ପହଞ୍ଚିଗଲା ବେଳକୁ ପୁଣି ନିଜକୁ ବିସ୍ତାର କରିଦେବେ 16108 ଏଭଳି ଭାବେ କଥା ରହିଛି। ତେଣୁ ନେବୋଦୟ ଦେବ ନିଧାରେ ତାଙ୍କୁ କୁହନ୍ତୁ ପ୍ରଭୁ ଆପଣ ଆମକୁ ଆଦେଶ କରନ୍ତୁ ଆମେ କଣ ଆପଣଙ୍କୁ ସେବା କରିବୁ। ତେଣୁ ତାପର ଶ୍ଳୋକରେ କହୁଛନ୍ତି କଣ ଏଇ ବହୁତ ପ୍ରସିଦ୍ଧ ଶ୍ଳୋକ ଅହୋ ବକୀଜନ ପ୍ରକୃତରେ ଏହି ଲୀଳାଟିକୁ ଦଶମ ଷଷ୍ଠ ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଭଗବାନ ଛୁତିକା ଗୃହରେ ଥିଲେ 6 ଦିନର ତାଙ୍କୁ ନେଇଥିଲା 6 ଦିନ ହେଇଥିଲେ କିନ୍ତୁ 6 କୋଶର ଗୋଟେ ରାକ୍ଷସ ଆସିଲା କୃତ ନାମ ଆସିଲା ସେ ଷଷ୍ଠ ଅଧ୍ୟାୟରେ ଗୋଟିଏ ଅଧ୍ୟାୟ ବର୍ଣ୍ଣନା କରାଯାଇଛି କିନ୍ତୁ ସେଇଟାକୁ ଗୋଟିଏ ଶ୍ଳୋକରେ କହିଦେଲେ। ଏହି ପ୍ରସଙ୍ଗରେ ଆମେ ଗୋଟେ କଥା କହିବା ଯେ ସୁଖଦେବ ଗୋସ୍ୱାମୀ ମାଙ୍କ ଗର୍ଭରେ 16 ବର୍ଷ ପାଖାପାଖି ରହିଯାଇଥିଲେ କିନ୍ତୁ ଭଗବାନ ଯେତେବେଳେ ଆସି ତାଙ୍କୁ ଆଶ୍ୱାସନା ଦେଲେ ଯେ ତମେ ମାୟାର ଅଧୀନ ହେବ ନାହିଁ ସେତେବେଳେ ସେ ଜନ୍ମ ନେଲେ ଯେଉଁ ପ୍ରଭୁଜାନନ୍ଦ ମନପେତ ମପେତ କୃତ୍ୟମ ପ୍ରଥମେ ସୁଖ ଗୋସ୍ୱାମୀ ତାଙ୍କୁ ସ୍ମରଣ କରୁଛନ୍ତି ଏହିଭଳି ଭାବରେ ଜନ୍ମ ହେଲେ ବି ଚାଲିଲା ଜଙ୍ଗଲକୁ ଚାଲିଲା ସନ୍ନ୍ୟାସ ଗ୍ରହଣ କରିବା ତାଙ୍କ ପଛେ ପଛେ ତାଙ୍କ ପିତା ବି ଯାଉନାହିଁ ଯାଉଥିଲେ କିନ୍ତୁ ଶୁଣିଲେ ନାହିଁ। ଆମର କହିବାର ଉଦ୍ଦେଶ୍ୟ ହେଉଛି ସୁଖଦେବ ଗୋସ୍ୱାମୀ ବ୍ରହ୍ମ ଚିନ୍ତନ କରୁଥିଲେ ଆମର ସୁଷମ ଗୌରବ ଗୋସ୍ୱାମୀ ମହାରାଜ କହନ୍ତି ଏ ସୁଖ ଗୋସ୍ୱାମୀ କିଏ ରାଧାରାଣୀଙ୍କର ସୁଖ, ରାଧାରାଣୀଙ୍କର ସୁଖ ଭଗବାନ ତାଙ୍କର ଲୀଳା ସାଥ କଲା ପରେ ସେ ସୁଖ ରୂପରେ ଆସେ ନା, ସେ ସୁଖ ତେଣୁ ସେ ସୁଖ ହେଉଛନ୍ତି ମୂଳ ବକ୍ତା, ଭାଗବତ ମୂଳ ବକ୍ତା ହେଉଛନ୍ତି ସୁଖ ଦେଖୁଥିଲେ। ତେଣୁ ଯେତେବେଳେ ସେ ଧ୍ୟାନ କରୁଥିଲେ, ବ୍ରହ୍ମଚିନ୍ତନ କରୁଥିଲେ, ବ୍ୟାସରେ ତାଙ୍କର ସମସ୍ତ ଶିଷ୍ୟ ମାନଙ୍କୁ ବିଭିନ୍ନ ଭେଦର ବିଭିନ୍ନ ସବୁ ଋଗ୍ଭେଦ ସଙ୍ଗେଦ ଯଦି ଏସବୁ ପ୍ରଦାନ କରିଥିଲେ, କିନ୍ତୁ ଭାଗବତ ତାହାକୁ ଦେଇନଥିଲେ, ଉପଯୁକ୍ତ ଶିଷ୍ୟ ନଥିଲେ ତାଙ୍କର। ତେଣୁ ସେ ଭଗବାନ ତପସ୍ୟା କରିକି ଏଇ ପୁତ୍ରକୁ ପ୍ରାପ୍ତ ହୋଇଥିଲେ, କିନ୍ତୁ ଏଇ ପୁତ୍ର ଆସିଲା ତ ପଳେଇଗଲା, ଭାଗବତ କିଏ ଶୁଣିବ, କାହାକୁ ଦେବେ, ସେ ଚିନ୍ତା କରୁଛନ୍ତି। ତେଣୁ ଯାହା ହଉ, ତାଙ୍କର ଶିଷ୍ୟ ମାନେ ଯେତେବେଳେ ଯାଉଥିଲେ ଜଙ୍ଗଲକୁ ସମୁଦାୟ ଚାରି ସଂଗ୍ରହ କରିବା ପାଇଁ, ସେମାନେ ଏଇ ସବୁ ସବୁ ଆବୃତ କରୁଥିଲେ। ଯେତେବେଳେ ସୁଖଦେବ ଗୋସ୍ୱାମୀ ଶୁଣିଦେଲେ ଏ ସୁଖଟି, ଆକର୍ଷିତ ହେଇକି ଆସିଲେ, ଏ ସୁଖ କୋଉଟା ଆସିଲା, ଏଇଭଳିଆ ଆମେ ଯେଉଁ ସୁଖ ମଧ୍ୟ ରହିଛି, ଏତେ ଭଗବାନଙ୍କ କନ୍ବା ଦୟାଳୁ, ଏତେ ଭଗବାନଙ୍କ କରୁଣା ରହିଛି, କୃପା ଆଉ ଯିଏ ଦୟାଳୁ ଅଛନ୍ତି, ଯାହାଙ୍କର ଆମ ଶରଣରେ ଯିବା। ତେଣୁ ଆଚାର୍ଯ୍ୟମାନେ କହନ୍ତି ସୁଖଦେବ ଗୋସ୍ୱାମୀ ନିଜକୁ ଧିକାର କଲେ, ଏତେ କାଳ ପର୍ଯ୍ୟନ୍ତ ମୁଁ ଏଇ ବ୍ରହ୍ମଚିନ୍ତନ ରହିଛି, ସେ ସୁନ୍ଦର ଭଗବାନ ରହିଛନ୍ତି, ତାଙ୍କର କେତେ ସୌନ୍ଦର୍ଯ୍ୟ ରହିଛି, ଦଶମ ସଂଖ୍ୟା ଏକୋଇଶ ଅଧ୍ୟାୟରେ ସବୁ ବି ଅଛନ୍ତି, ଗରା ପିଡ଼ ନଟବର ଭଗବାନ ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, ଏଇ ଭିତରେ ଭଗବାନଙ୍କ ଦୟାଳୁତାରୁ ବର୍ଣ୍ଣନା କରାଯାଇଛି। କେଉଁ ଦୟାଳୁ ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, କଣ ଦୟାଳୁ ସିଏ ନା ଅହୁ ଆଶ୍ଚର୍ଯ୍ୟ କହୁଛନ୍ତି ବିଦୁର, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଅହୋ ଆଶ୍ଚର୍ଯ୍ୟ 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 କହୁଛନ୍ତି। ବକି ବକି ହଉଛି ଏ ବୁଦ୍ଧ ନା ସ୍ତନ କାଳକୁଟ, ସ୍ତନରେ କାଳକୁଟ ବିଷ ବଢିକି ଆସିଥିଲା, କାହିଁକି ଜିଗା ସେୟା ଭଗବାନ ହତ୍ୟା କରିବା ଅତି ଅସାଧୁ, ଏତେ ଅସାଧୁ ବ୍ୟକ୍ତି ଥିଲା ସେ ସ୍ତନ କାଳକୁଟ ଜିଘା ସେୟା ବି ଅତି ଅସାଧୁ, କିନ୍ତୁ କଣ ହେଲା ତା କଥା ଲେଭେଇ ଗତି ଚିତାନ୍ତ କର୍ମ୍ୟ, ଭଗବାନ ଯଦିଓ ତାର ପ୍ରାଣ ନେଲେ, କିନ୍ତୁ ତାଙ୍କୁ ତାଙ୍କ ମାଙ୍କର ସ୍ଥାନ ପ୍ରଦାନ କଲେ, ଧାତ୍ରୀ ଧାତ୍ରୀ ଚିତା ମାଙ୍କ ଭଳି ଧାତ୍ରୀମାନେ ସବୁ ରହିଛନ୍ତି, ତେଣୁ ମାଙ୍କ ଭଳି ସ୍ଥାନ ପ୍ରଦାନ କଲେ। ଆଉ କିଏ ଦୟାଳୁ ବ୍ୟକ୍ତି ଅଛନ୍ତି ଯାହାଙ୍କର ଆମେ ଶରଣ ଯିବା, ତାଙ୍କୁ ଦୟାଳୁ ଶରଣ କରିଦେବୁ, ଆଉ କିଏ ଅଛନ୍ତି, ଏକଥା କହୁଛନ୍ତି ଉଦ୍ଧବ ବିଦ୍ରୋହ କହୁଛନ୍ତି, ତେଣୁ ଦୟାଳୁ ଆଉ କିଏ ଅଛନ୍ତି। ଆମର ଏ ସବୁ ବହୁତ କଥା ରହିଛି, ଖାଲି ଗୋଟେ କଥା କହିବି, କଥା ବିଷୟ ଦରକାର ଏଇ ଶ୍ଳୋକୁ କହିବା, ତାପରେ ସବୁ ପାଠ କରିବା। ଏଇ ଦଶମ ସଂଖ୍ୟା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଏ କୃତନା ମୁଖ୍ୟ ଲୀଳାକୁ ବର୍ଣ୍ଣନା କରିକି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ଯେଉଁମାନେ କୃତନା ମୁଖ୍ୟ ଲୀଳାକୁ ଶ୍ରବଣ କରିବେ ଶ୍ରଦ୍ଧାର ସହିତ ବିଶ୍ୱାସର ସହିତ, ଗୋବିନ୍ଦେ ଲଭତେ ମତି, ଭଗବାନ ଗୋବିନ୍ଦ ପ୍ରତି ଗୋବିନ୍ଦ ପ୍ରତି ରଙ୍ଗି ଆସିବ, ପ୍ରେମ ଆସିବ, ଭଗବାନ ପ୍ରତି ପ୍ରେମ ପ୍ରାପ୍ତ ହେଇଯିବ। ଉତ୍ତରା ଲୀଳା ଏଭଳି ସାରାଂଶରେ କହିଛନ୍ତି, ପୁରା ଗୋଟିଏ ଅଧ୍ୟାୟ ବର୍ଣ୍ଣନା କରିଛନ୍ତି, ତାଙ୍କର ସଂପୂର୍ଣ୍ଣ କହିଦେଉଛେ। ତେଣୁ ତାପରେ ସେପଟେ କହୁଛନ୍ତି, ମନି ଅସୁରାନ୍ ଭାଗବତା ସଂଗ୍ରହ ମାର୍ଗ ବିନିବିଷ୍ଟ ଚିତ୍ତା ଯେ ସଂଯୋଗେ ଚକ୍ଷପୁତ୍ର ଆଂସେ ସୁନାଭାୟୁଧମାପତନ୍ତ। ତେଣୁ ଏଠି କହୁଛନ୍ତି ଭଗବାନ ସେ ସ୍ମରଣ କରୁଛନ୍ତି, ତେଣୁ ନାରଦ ଚିନ୍ତା କରୁଛନ୍ତି ଯେ ମନି ଅସୁରାନ୍ ଭାଗବତା, ମୁଁ ଭାବୁଛି ଉଦ୍ଧବ ବିଦୁର କହୁଛନ୍ତି, ମୁଁ ଏ ବିଦୁର ମହାଶୟ ମୁଁ ଭାବୁଛି ଅସୁରମାନେ ବହୁତ ଶ୍ରେଷ୍ଠ, କାହିଁକି ନା ଭାଗବତାନ ଯଦି ସେ ଭଗବାନ ଭକ୍ତମାନେ ସଂଗ୍ରହ ମାର୍ଗ ବିନିବିଷ୍ଟ ଚିତ୍ତା, ଭଗବାନ ଭକ୍ତମାନେ ଯୋଉ ଗତି ପ୍ରାପ୍ତ ହୁଅନ୍ତି, ଇଏ ଅସୁରମାନେ ମଧ୍ୟ ସେଇ ଗତି ପ୍ରାପ୍ତ ହୁଅନ୍ତି, କଣ ନା ସଂଗ୍ରହ ମାର୍ଗ ବିନିବିଷ୍ଟ ଚିତ୍ତା, ସଂଗ୍ରହ କହିଲେ ବହୁତ କ୍ରୋଧ ହେଲେ ଅସୁରମାନ ଯେଉଁମାନେ ଭଗବାନ 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 ଅସୁରମାନ ହତ୍ୟା କରନ୍ତି, ସେମାନେ ମଧ୍ୟ ମୁକ୍ତି ପ୍ରାପ୍ତ ହୋଇଯାଉଛନ୍ତି। ଶୁଣିଲେ କିଭଳି ଭାବରେ କୁରୁକ୍ଷେତ୍ର ଯୁଦ୍ଧରେ ମୃତ୍ୟୁବରଣ କରିଥିବା ଯୋଦ୍ଧାମାନେ ସବୁ ଧାମକୁ ଯାଇଥିଲେ, ପଦ୍ମନାଭ ପୁରସ୍କାର, ଅସୁରମାନଙ୍କର ସେଭଳି ଭାବରେ ଯେ ସଂଯୁଗେ ଅଚକ୍ଷତ ତାର୍କ୍ୟ ପୁତ୍ରମ୍, ତାର୍କ୍ୟ ପୁତ୍ର କହିଲେ ତାର୍କ୍ୟ କହିଲେ ମରିଚି, ମରିଚି ମରିଚି ହେଉଛନ୍ତି ତୀର୍ଥ, ତାଙ୍କର ପୁତ୍ର ହେଉଛନ୍ତି କଶ୍ୟପ, କଶ୍ୟପଙ୍କ ପୁତ୍ର ହେଉଛନ୍ତି କିଏ ଗରୁଡ଼। ଭଗବତୀତାର ଭଗବାନ କହିଲେ ପକ୍ଷୀଣା ମୋ ପକ୍ଷୀମାନ ଭିତରେ ଗରୁଡ଼, ବୈନଦ୍ୟାଙ୍କ ପକ୍ଷୀଣା, ବୈନଦ୍ୟା କହିଲେ ଦିନଦାଙ୍କର ପୁତ୍ର ସିଏ, ସେଇ ଗରୁଡ଼ ପୃଷ୍ଠରେ ହଂସେ ସୁନାଭାପ୍ରତମ, ସେଇ ଗରୁଡ଼ ପୃଷ୍ଠରେ ଯାଇକି ରହିକରି ସବୁ ଅସୁରମାନଙ୍କୁ ସେ ହତ୍ୟା କରିଛନ୍ତି। ହରି ମଧୁ ମୋର ନରକ ବିନାଶନାୟ ଗରୁଡ଼ାସନାୟ ଗରୁଡ଼ାସନ ସୁରକୁଳ କେଳି ନିଦାନ ଜୟ ଜୟ ଦେବ ହରି ହରେ ଦେଖିବି ସେ କିଭଳି ଭାବରେ ଜୟଦେବ ଗୋସ୍ୱାମୀ ବିଦ୍ୟାପତି ଆଉ ଏମାନଙ୍କର ଆସ୍ୱାଦନ କରୁଥିଲେ। ତାଙ୍କର ଯୋଉ ରଚିତ ସବୁ ରହିଛି, ଲେଖା ସବୁ ରହିଛି, ଆସ୍ୱାଦନ କରୁଥିଲେ। ସ୍ୱରୂପ ଦାମୋଦର ରାୟ ରାମଙ୍କ ସହିତ ଗମ୍ଭୀରାୟରେ ସେ ଆସ୍ୱାଦନ କରୁଥିଲେ। ଚଣ୍ଡିଦାସଙ୍କର ଲେଖା ସବୁ ଆସ୍ୱାଦନ କରୁଥିଲେ। ଭଗବାନ ଏହାକୁ ବହୁତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି। ତେଣୁ ଏ ଯୋଉ ରହିଛନ୍ତି ଜୟଦେବଙ୍କର ସାଙ୍ଗରେ ରହିଛି, ଆସ୍ୱାଦନ କରୁଛନ୍ତି ପ୍ରତିଦିନ ଭଗବାନ ସ୍ୱୟଂ ଚୈତନ୍ୟ ମହାପ୍ରଭୁ। ତେଣୁ ସେ କଥା କହୁଛନ୍ତି ସୁନାଭାଦ ଏହିଭଳି ଭାବରେ ଭଗବାନ ବିଶେଷ ଭାବରେ ଏଇଟାକୁ ବର୍ଣ୍ଣନା କରାଯାଇ ଦଶମ ସଂଖ୍ୟା 58 ଅଧ୍ୟାୟରେ ଭଗବାନ ଯେତେ ନରକାସୁରକୁ ବଧ କରୁଥିଲେ, ନରକାସୁର ହେଉଛି ଭଗବାନ ପୁତ୍ର ସତ୍ୟଭାମଙ୍କ ସହିତ ଯାଇକରି କାମସେ ବହୁତ କଥା କରିବା ନାହିଁ। ତେଣୁ ଭଗବାନ ସତ୍ୟଭାମଙ୍କ ସହିତ ଗରୁଡ଼ ପୃଷ୍ଠରେ ଯାଇକରି ସେ ଯୋଉ ରହିଛି ନରକାସୁରର ରାଜଧାନୀକୁ ଆକ୍ରମଣ କରିଥିଲେ। ସେଠି ମଧୁ ରହିଥିଲା, ଏ ମଧୁ ନୁହଁ ମୂର ନାମକ ଅସୁର ଥିଲା, ପାଞ୍ଚଟି ମସ୍ତକ ତାର ରହିଛି, ସବୁବେଳେ ମଦ ପାଳନ କରି ରହିଥିବ, ଜଳ ଭିତରେ ରହିଥିବ, ଏଭଳି ସେ ବର୍ଣ୍ଣନା 58 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ସେ ବେଳାଟି ବିସ୍ତାର ଭାବ। ଏବଂ ଭଗବାନ ତାକୁ ହତ୍ୟା କରିଛନ୍ତି, ମୂରକୁ ହତ୍ୟା କଲା ପରେ ନରକା ଆସିଲା। 16,100 କନ୍ୟାଙ୍କୁ ପୃଥିବୀର ବିଭିନ୍ନ ସ୍ଥାନରୁ ଜବରଦସ୍ତି କଣ ଆଣିକି ରଖିଥିଲା, ସେମାନେ ବିବାହ କରିବେ, କିନ୍ତୁ ଭଗବାନ ଯୋଉ ଗଲେ ତାକୁ ହତ୍ୟା କଲେ। ନରକା ଆସୁର ହେଉଛନ୍ତି ଭଗବାନ ପୁତ୍ର, ଭଗବାନ ଯେତେବେଳେ କଣ ଶୁକର ରୂପରେ ବା ବରାହ ରୂପରେ ଆସୁଥିଲେ ପୃଥିବୀକୁ ଯେତେ ଉତ୍ତରଣ କରୁଥିଲେ ସେହି ସମୟରେ ତାଙ୍କର ସେ ପୁତ୍ର ଯାହା କରିଥିଲେ ଭୂମିଦେବୀ, ତେଣୁ ତାଙ୍କ ନାଁ ହେଉଛି ଭୌମ ଭୌମାସୁର। ତେଣୁ ଭୂମିଦେବୀ ହତ୍ୟା କଲା ପରେ ଭୂମିଦେବୀ ତାଙ୍କୁ ସ୍ତୁତି କରିଛନ୍ତି, ଦେଶର 58 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ସେ ତାଙ୍କୁ ସ୍ତୁତି କରିଛନ୍ତି, 58 ଅଧ୍ୟାୟ ବର୍ଣ୍ଣନା କରିଛନ୍ତି। ଏବଂ ତାପରେ 16,100 ଯୋଉ କନ୍ୟା ଥିଲେ ସେମାନେ ସବୁ ପ୍ରାର୍ଥନା କଲେ ଭଗବାନ, ତେଣୁ ଭଗବାନ ତାଙ୍କୁ ବିବାହ ପଠେଇଦେଲେ। କୋଉଠି ପଠେଇଲେ? ଏଇ ଯୋଉ ତାଙ୍କର ରହିଛି ଆସାମର ସେ ସ୍ଥାନଟି ସେଇଠି ପଠେଇଲେ, ଦ୍ୱାରକାରେ ପଠେଇଲେ, ଏଠି ପଠେଇକରି ଭଗବାନ ନିଜେ ଗଲେ ନାହିଁ ଦ୍ୱାରକାକୁ, ଭଗବାନ ସତ୍ୟଭାମଙ୍କ ସହିତ ଗଲେ ସ୍ୱର୍ଗକୁ ଗଲେ, କାରଣ ସ୍ୱର୍ଗର ରାଜା ଇନ୍ଦ୍ର ଭଗବାନ ସ୍ତୁତି କରିଥିଲେ। ଇଏ ଏଭଳି ଭାବରେ ଶକ୍ତିଶାଳୀ ଥିଲା, ଦେବତାମାନଙ୍କୁ ଆକ୍ରମଣ କରି ତାଙ୍କ ସବୁ କଣ ମା ଅଦିତିଙ୍କର କୁଣ୍ଡଳ ଏସବୁ କିଣି ଆସିଥିଲା। ତେଣୁ ଭଗବାନ ଶିଶୁ ନେଇକରି ସ୍ୱର୍ଗ ଲୋକରେ ଯାଇକରି ଇନ୍ଦ୍ରକୁ ପ୍ରଦାନ କରିକି ଆସିଲେ। ତାପରେ ଆସିକରି ଦ୍ୱାରକାକୁ ଆସିକରି ଗୋଟିଏ ମୁହୂର୍ତ୍ତରେ ସମସ୍ତ 16,100 ରାଣୀଙ୍କୁ 100 କନ୍ୟାଙ୍କୁ ବିବାହ କଲେ। 16,000 ଗୋଟିଏ ମୁହୂର୍ତ୍ତରେ ନାନା ଗାଁରେ 16,100 ଯଦି ଖାଲି ସେ ଭଗବାନ ଯଦି ବିସ୍ତାର କରିଥିଲେ ତା ନୁହଁ, ତାଙ୍କର ପିତା ମାତା ସେ ବିବାହ ଯେଉଁମାନେ ସବୁ ଯୋଗ ଦେଇଥିଲେ ସମସ୍ତଙ୍କୁ ସେ ବିସ୍ତାର କରିଦେଇଥିଲେ, ଏବଂ ସେମାନେ ଜାଣନ୍ତି ନାହିଁ ଯେ ଆମେ ବିସ୍ତାରିତ ହେଇଥିବେ, ସେମାନେ ଭାବୁଥିଲେ ଆମେ କାଲି ଗୃହରେ ରହୁଛୁ, ଭଗବାନ ଅଦ୍ଭୁତ ଲୀଳା, ଭଗବାନ ଲୀଳାକୁ ଆମେ ବୁଝିପାରିବା ନାହିଁ। ତେଣୁ ଜଣେ ଉପଯୁକ୍ତ ଗୁରୁଙ୍କର ଶରଣରେ ଗଲେ ଆମେ ବୁଝିବା, ନହେଲେ ବୁଝିପାରିବା ନାହିଁ, ମସ୍ତିଷ୍କ ଆମର ମୁଣ୍ଡ ଠିକ୍ ରହିପାରିବ ଚକ ଖାଇବା। କେମିତି ଏଇଟା ଅସମ୍ଭବ ଅସମ୍ଭବ ଲାଗିବ ଭଗବାନ ଲୀଳା। କିନ୍ତୁ ଏମାନେ ସବୁ ମହାନ ବ୍ୟକ୍ତିମାନେ ମହତ ସବୁ ମହତ ବ୍ୟକ୍ତିମାନେ ଏମାନେ ସବୁ ଜାଣନ୍ତି ତତ୍ତ୍ୱକୁ ଥାଉ। ସେଥିପାଇଁ ଭଗବାନ କହିଲେ ଜନ୍ମ କର୍ମ ତଥା ବିଜ୍ଞାନ ଏବଂ ବ୍ୟକ୍ତିତ୍ୱ ଦରକାର ତତ୍ତ୍ୱରେ ବୁଝିବାକୁ ପଡ଼ିବ। ତେଣୁ ତାପରେ କହୁଛନ୍ତି ବସୁଦେବ ସୁଦେବ କ୍ୟାଁ ଯାହା ଭୋଜନ୍ଦ୍ର ବନ୍ଧନେ ଚିକିତ୍ସୋର ଭଗବାନ ଶ୍ରମଜେନାଭିଜାଚିତ। ଭଗବାନ କିଭଳି ଭାବରେ ବସୁଦେବ ଦେବଙ୍କର ଗୃହରେ ଯାହା ଦେଉଛନ୍ତି କଂସର ବନ୍ଦୀଶାଳାରେ ସେଟା କହୁଛନ୍ତି ସଂକ୍ଷେପରେ କହିଦେଉଛନ୍ତି ବିସ୍ତାର କରି ଦଶମ ସ୍କନ୍ଧ ପୁରା ଗୋଟିଏ ଦୁଇଟି ଶ୍ଳୋକରେ ଭଗବାନ ଲୀଳାକୁ ନବମ ସ୍କନ୍ଧର ଅନ୍ତିମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଥିଲେ। କାରଣ ପରୀକ୍ଷିତ ମହାରାଜ ଯେତେବେଳେ ଶ୍ରବଣ କରୁଥିଲେ କୌଣସି ଖାଦ୍ୟ ପାନୀୟ ଗ୍ରହଣ କରୁନଥିଲେ କି ବିଶ୍ରାମ ଗ୍ରହଣ କରୁଥିଲେ। ତେଣୁ ସୁଖଦେବ ଚାହୁଁଥିଲେ ସେଠି ବିଶ୍ରାମ ନିଅନ୍ତୁ ବା କିଛି ଖାଦ୍ୟ ଗ୍ରହଣ କରନ୍ତୁ ବା କିଛି ପାନୀୟ ଗ୍ରହଣ କରନ୍ତୁ। କିନ୍ତୁ ସୁଖଦେବ ଗୋସ୍ୱାମୀ ଶ୍ରବଣର ଆଚାର୍ଯ୍ୟ ସେ ପରୀକ୍ଷିତ ମହାରାଜ ଶ୍ରବଣର ଆଚାର୍ଯ୍ୟ ସେ ସ୍ତୁତି କରୁଛନ୍ତି ସୁଖଦେବ ଗୋସ୍ୱାମୀ ପ୍ରଭୁ ଭଗବାନ ଲୀଳାଙ୍କୁ ନୈଶାଦି ଦୁଃଖ ତମେ ବାଧତେ ଧୀମନ୍ତ ମୁଖାମୁଦମ ଚିଉତମ ହରି କଥାମୁଦ ମୁଁ କୌଣସି ଖାଦ୍ୟ ଆଉ କୌଣସି ପାନୀୟ ଗ୍ରହଣ ନ କଲେ ମଧ୍ୟ ମୋତେ କୌଣସି ଚିନ୍ତା ବାଧା ଦେବ ନାହିଁ। କାହିଁକି ନା ମୁଁ ଆପଣଙ୍କ ମୁଖରୁ ଏଇ କଥାମୁଦ ପାଳନ କରୁଛୁ ଧୀମନ୍ତ ମୁଖାମୁଦ ସେ ଭଗବାନ କଥା ଶ୍ରବଣ କରୁନଥିଲେ ସେ ପାଳନ କରୁଛନ୍ତି ଶ୍ରବଣର ବିଭିନ୍ନ ସ୍ତର ରହିଛି। ତେମିତି କହୁଛନ୍ତି ସଂକ୍ଷେପରେ ବସୁଦେବ ସେ ଦେବ କ୍ୟା ଯାହା ତ ଭୋଜେନ୍ଦ୍ର ବନ୍ଧନେ ଭୋଜବଂଶରେ ଆସୁ ଭୋଜବଂଶ ଏମାନେ ସବୁ ଯଦୁକୂଳରେ ଆସୁଛନ୍ତି ଭୋଜବଂଶରେ ଇଏ ଆସିଛନ୍ତି ଉଗ୍ରସେନ ଏବଂ ତାଙ୍କର ଯଦି ସେ ତାଙ୍କର ପୁତ୍ର ନୁହଁ କଂସ କିନ୍ତୁ ସେ ଯାହା ହଉ ତାଙ୍କ ପୁତ୍ର ବି ଧରିବାକୁ ପଡିବ ସେ ଭୋଜେନ୍ଦ୍ର ଗେହେ ଭୋଜେନ୍ଦ୍ର ବନ୍ଧନେ ସେ ବନ୍ଦୀଶାଳା ବି ଭଗବାନ ଯାହା କହିଥିଲେ ବର୍ତ୍ତମାନ ମଧ୍ୟ ଆପଣ ଗଲେ ଗଛରାରେ ରହିଛି ବନ୍ଦୀଶାଳା ଭଗବାନ ସେ ବି ଯାହା କହିଥିଲେ ପୁତ୍ରାର ବନ୍ଦୀଶାଳା ବସୁଦେବ ସେ ଦେବ କ୍ୟାଁ ଯାହା ତ ଭୋଜେନ୍ଦ୍ର ବନ୍ଧନେ କେମିତି ଭଗବାନ ଆବିର୍ଭାବ ହେଲେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରୁ ଆରମ୍ଭ କରି ତୃତୀୟ ଅଧ୍ୟାୟ ପର୍ଯ୍ୟନ୍ତ ଏ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଏବଂ ଚିକିତ୍ସୋର ଭଗବାନ ବିଜାଚିତ ଭଗବାନ କାହିଁକି ଆସିଲେ ଜନ୍ମଗ୍ରହଣ କଲେ ଦେବତା ମାନେ ଯାଇ ସ୍ତୁତି କରିଛନ୍ତି ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ବ୍ରହ୍ମା ରୁଦ୍ର ଏସମାନେ ସବୁ ଯାଇକରି କ୍ଷୀର ସମୁଦ୍ର ନିକଟରେ ସେ ସ୍ତୁତି କରିଛନ୍ତି ପୁରୁଷ ସୂକ୍ତ ମନ୍ତ୍ରରେ ସେ ସ୍ତୁତି କରିଛନ୍ତି ତେଣୁ ଭଗବାନ ଆସିଲେ ସେଥିପାଇଁ ଭଗବାନ ଆସନ୍ତି। ତତୋ ନନ୍ଦ ବ୍ରଜମ ଗୀତ ପିତ୍ରା କଂସାରି ବିବିଧତା ଏକାଦଶ ସମାସ ତତ୍ର ଗୁଢା ଅଛି ସେବଳ ବସ ତତୋ ନନ୍ଦ ବ୍ରଜମ ଗୀତ ତେଣୁ ସେ ଯୋଉ ଯାହାତ ହେଲେ ଜନ୍ମ ହେଲେ ମଥୁରାରେ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ବସୁଦେବ ତାଙ୍କୁ ଆଣିକି ଆସିଲେ ଏଠି କଂସର ପ୍ରହରୀମାନେ ସବୁ ଥିଲେ ଏତେ ପ୍ରକାର ସବୁ ଆମେ ଚିନ୍ତା ଭାଗବତରେ ସବୁ ବର୍ଣ୍ଣନା କରାଯାଇ ଅନ୍ୟ ଆଚାର୍ଯ୍ୟ କହିଛନ୍ତି ତା ଭିତରେ ପଶିଗଲା ମାନେ ବାଘ ଆସିଯିବ କହିଦେବ ବାଘ ଏସବୁ ରହିଛି ଏତେ କଣ ସବୁ ରହିଛି କଂସ ଲେଟେଷ୍ଟ ଟେକ୍ନୋଲୋଜି ବ୍ୟବହାର କରିଥିଲା କିନ୍ତୁ ଭଗବାନ ପାଖରେ ସେ ଟେକ୍ନୋଲୋଜି କଣ ଭଗବାନ ଏଭଳି ବ୍ୟବସ୍ଥା କଲେ ଯଦିଓ ସେ ବନ୍ଦୀ ହେଇକି ରହିଥିଲେ ଭଗବାନ ବସୁଦେବ ଯେତେବେଳେ ଯଦିଓ ତାଙ୍କୁ ଧରିଦେଲେ ଭଗବାନଙ୍କୁ ତାଙ୍କର ବନ୍ଧନ ଖୋଲିଗଲା ଏବଂ ଯୋଉ ସବୁ କବାଟ ସବୁ ବନ୍ଦ ହେଇକି ରହିଥିଲା ସେସବୁ ଖୋଲିଗଲା ସୁଖଦେବ ଗୋସ୍ୱାମୀ କହୁଛନ୍ତି କେବେ ଖୋଲିଗଲା ଯେମିତି ସୂର୍ଯ୍ୟଙ୍କର ଆଲୋକରେ ଅନ୍ଧକାର ଚାଲିଯାଏ ସେଭଳି ଭାବେ ପଶୁ ପକ୍ଷୀ କୀଟ ପତଙ୍ଗ ଯେତେ ଥିଲେ ସବୁ ନିଦ୍ରାଭିମୁକ୍ତ ହେଇଗଲେ ଯେମିତି କିଏ ତାଙ୍କୁ କ୍ଲୋରୋପକ୍ ଦେଇଦେଇଛି ସେଇଭଳି ଭାବେ ଅଚେତ ହେଇଯାଇ କେହି ଜାଣିପାରିଲେ ନାହିଁ ପଶୁଦେବ ସେଠୁ ନେଇକିରି ଗଲେ ମଥୁରା ଯାଇକିରି ଯମୁନା ପାହାର ହେଲେ ନନ୍ଦ ଗୋକୁଳରେ ସେ ସମୟରେ ଗୋକୁଳରେ ଥିଲେ ଭଗବାନ ଏ ନନ୍ଦ ମହାରାଜ ଥିଲେ ତାଙ୍କୁ ଦେଇକିରି ରହିକି ସେଠି ମଧ୍ୟ ସମସ୍ତେ ଅଚେତ ହେଇକି ପଡ଼ିଛି ଭଗବାନ କିଣା ଭଗବାନ କଣ ନ କରିପାରିବେ ତେଣୁ ଯୋଉ ରାଗିଲେ କିଏ ଯଶୋଦାଙ୍କର ଯୋଉ ସୁତିକା ଗୃହରେ କନ୍ୟାଙ୍କୁ ଦେଖିଲେ ଯଶୋଦା ମଧ୍ୟ ଶୋଇପଡ଼ିଛନ୍ତି କନ୍ୟାକୁ ପାଇଁ ଦେଖୁଛନ୍ତି କିନ୍ତୁ ସେଠି ଦୁଇ ଜଣ ଥିଲେ ଯଶୋଦାଙ୍କର ପୁତ୍ର ଜଣେ ଥିଲେ ଏବଂ କନ୍ୟା ଜଣେ ଥିଲେ ଜାଣ ସନ୍ତାନ ସେ ଯାହା କରିଥିଲେ ଅନ୍ୟ ହରିବଂଶ ଇତ୍ୟାଦି ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ବସୁଦେବ ତାକୁ ଦେଖି ପୁତ୍ରକୁ ଦେଖିପାରିଲେ ନାହିଁ, ସେ କନ୍ୟାକୁ ଦେଖିଲେ, ତେଣୁ ନିଜ ପୁତ୍ରକୁ ବହୁତ ସତର୍କତା ସହିତ ଶୁଆଇକରି ସେଥିରେ ଶୁଆଇକରି ସେ କନ୍ୟାକୁ ଆଣିକି ଆସିଲେ। ତେଣୁ ଆସିକରି ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କର ଭୟ ପାଇଛି, କାଳେ କେତେ ଭାରତରେ କଣ କରିବେ, ଏସବୁ କଥା ବହୁତ ବିସ୍ତାର କହିଛି। ତେଣୁ ଏଇଭଳିଆ କୁହାଯାଇଛି କଣ ନା, କଂସାଦି ବିଭେଦା କଂସ ଭୟରେ ପଳେଇ ଆସିଛନ୍ତି। ଏକାଦଶ ସମାସ ପତ୍ର, ଏଗାର ବର୍ଷ କାଳ, ଏଗାର ବର୍ଷ କିଛି କମ, ଗୁଢ଼ାର୍ଥୀ ସବଳ ବର୍ଷ, ଗୁଢ଼ାର୍ଥୀ ଯେମିତି ଅଗ୍ନି, ଅଗ୍ନିକୁ ଯଦି ଆମେ ଘୋଡ଼େଇ ଦେବା ତାହେଲେ ତାର ଆଲୋକ ଦେଖାଯିବ ନାହିଁ, ତାପ ପ୍ରାପ୍ତ ହେଇପାରିବ ନାହିଁ। ସବଳ ବସେ, ସବଳ ବସେ କହିଲେ ବଳରାମଙ୍କ ସହିତ, କୃଷ୍ଣ ବଳରାମଙ୍କ ଲୀଳା ଚାଲିଲା, କୃଷ୍ଣ ବଳରାମଙ୍କ ଲୀଳା ଚାଲିଲା। ଆଚାର୍ଯ୍ୟମାନେ କହନ୍ତି ସୁଖଦେବ ଗୋସ୍ୱାମୀ ଯେତେବେଳେ ଲୀଳାକୁ ବର୍ଣ୍ଣନା କରୁ, ଚାଳିଶଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଦେଶ ସଂସ୍କାର ପ୍ରଥମ ଚାଳିଶଟି ଅଧ୍ୟାୟରେ ଏହି ଲୀଳାକୁ, ବ୍ରଜ ଲୀଳାକୁ ବର୍ଣ୍ଣନା କରିଛନ୍ତି ଚାଳିଶଟି ଅଧ୍ୟାୟରେ। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଥିଲେ ସେତେବେଳେ ଭଗବାନ ଲୀଳାରେ ତାଙ୍କର ଆବେଶ ହୋଇଯାଇଥିଲା ଭଗବାନ କୃଷ୍ଣଙ୍କର, ତେଣୁ ବଳରାମଙ୍କ ଲୀଳାକୁ ବିସ୍ତାର ଭାବରେ ସେ ବର୍ଣ୍ଣନା କରିନାହାନ୍ତି। ଯାହା ହେଉ ସଂକ୍ଷେପରେ ରହିଛି ବଳରାମ କଥା ରହିଛି, ସବଳ ବସତ ବୋଲି କହିଲେ ବଳରାମଙ୍କ ସହିତ ଏଗାର ବର୍ଷ କାଳ ସେ ଲୀଳା କରେ। ପରିତୋ ବର୍ଷପେଷାରୟନ୍ ବେହରତି ଭୋ ଯମୁନୋ ପବନେ ପୂଜନ ଦ୍ୱିଜ ସଙ୍କୁଳି କାଙ୍ଗିପେ। ବୃନ୍ଦାବନ ଲୀଳାକୁ ସଂକ୍ଷେପ କହି ଦେଉଛନ୍ତି କଣ ନା, ପରିତୋ ବର୍ଷପେ ବର୍ଷା, ଭଗବାନ ଯେତେବେଳେ ତିନି ବର୍ଷ ହେଇଗଲେ ସେତେବେଳେ ଚାଲିଲେ ବର୍ଷା ଚାରଣ କରିବାକୁ, ତାହାବି ସେ ଏଗାର ବର୍ଷ ପର୍ଯ୍ୟନ୍ତ ସେ ବର୍ଷା ତାପରେ ତାପରେ ଷଷ୍ଠ ବର୍ଷରେ ଭଗବାନ ଗାଭୀମାନଙ୍କୁ ଚାରଣ କଲେ, ଗୋଚାରଣ କଲେ, ଯୋଉ କାର୍ତ୍ତିକ ଯୋଉ ରହିଛି କଣ ଗୋପାଷ୍ଟମୀରେ ସେ ଗାଭୀମାନଙ୍କୁ ଚାରଣ କରିଲେ, ତା ପୂର୍ବରୁ ଏ ବର୍ଷମାନଙ୍କୁ ଚାରଣ କରାଉଥିଲେ। ଋତୁ ବର୍ଷ ପାଇଁ ବର୍ଷା, ଖାଲି ଭଗବାନ ଏକୁଟିଆ ଯାଉଥିଲେ ତାହା ନୁହଁ, ତାଙ୍କର ଅନ୍ୟ ବର୍ଷକମାନେ ଯୋଉ ଥିଲେ ଭଗବାନ ସଖାମାନ ଯାଉଥିଲେ ବର୍ଷା ଚାରଣ କରୁଥିଲେ। ଚାରୟନ୍ ବ୍ୟାହାର ବିଭୁ, ସେ ବିଭୁ ବ୍ୟାହାର ଚାରଣ ଚାରଣ କରୁଥିଲେ, ବର୍ଷ ଚାରଣ କରୁଥିଲେ ବିଭୁ ଭଗବାନ, କିନ୍ତୁ ବର୍ଷା ଚାରଣ କରୁଥିଲେ ଭଗବାନ ପ୍ରିୟ ହେଉଛନ୍ତି କାଭି ମାନେ ଭୋ ବ୍ରାହ୍ମଣ ଗୀତା ଏଠା। ଯମୁନୋ ପବନେ ପୂଜତ, ଯମୁନା ପବନରେ ସେଠି ଏହିସବୁ ବର୍ଷା ଚାରଣ ଯେତେବେଳେ କରୁଥିଲେ, ବିଶେଷ ମୁଖ୍ୟ ହେଉଛି ତାଙ୍କର ସଖାମାନଙ୍କ ସହିତ ଖେଳୁଥିଲେ। ପୂଜତ ଦ୍ୱିଜ ସଙ୍କୁଳିତା ରୂପେ, ବହୁତ ସୁନ୍ଦର ବୃନ୍ଦାବନ ରହିଛି, ବୃକ୍ଷ ଲତା ଏମାନେ ସବୁ ହେଉଛି ମୁକ୍ତ ଜୀବ, ଏମାନେ ସାଧାରଣ ବୃକ୍ଷ ଲତା ନୁହନ୍ତି ବା ପଶୁପକ୍ଷୀ ନୁହନ୍ତି, ଏମାନେ ସମସ୍ତେ ଭଗବାନ ଭକ୍ତ। ଯମୁନ ପବନେ ପୂଜତ ଦ୍ୱିଜ, ଦ୍ୱିଜ କହିଲେ ପକ୍ଷୀକୁ ଦ୍ୱିଜ ବୋଲି କୁହାଯାଏ, କାହିଁକି ନା ଦ୍ୱିଜ କହିଲେ ବ୍ରାହ୍ମଣ, କିନ୍ତୁ ପକ୍ଷୀକୁ ମଧ୍ୟ ଦ୍ୱିଜ କୁହାଯାଏ, କାହିଁକି ନା ପକ୍ଷୀ ପ୍ରଥମେ ଅଣ୍ଡା ଆକାରରେ ଜନ୍ମ ନିଏ, ତାପରେ ଅଣ୍ଡାରୁ ଆସେ, ଦ୍ୱିଜ ପକ୍ଷୀକୁ ମଧ୍ୟ ଦ୍ୱିଜ ବୋଲି କୁହାଯାଏ। ପକ୍ଷୀମାନେ ସଙ୍କୁଳିତା ଅଙ୍ଗ୍ରିପେ, ଏହିଭଳି ଭାବରେ ପଶୁ ପକ୍ଷୀ ଇତ୍ୟାଦିମାନଙ୍କ ସହିତ ଅଙ୍ଗ୍ରିପେ, ଅଙ୍ଗ୍ରିପେ କହିଲେ ଅଙ୍ଗୁଳିରେ ଯେ ପାନ କରନ୍ତି ବୃକ୍ଷମାନେ, ବୃକ୍ଷଲତା ମାନେ ବୃନ୍ଦାବନ ବୃକ୍ଷଲତା ମାନେ ସାଧାରଣ ବୃକ୍ଷଲତା ନୁହନ୍ତି, ସବୁ ଭଗବାନ ଭକ୍ତ ମୁନିଋଷିମାନେ ସେହି ଭାବରେ ଆସିକରି ଭଗବାନ ସେବାରେ ନିଯୁକ୍ତ ରହିଛନ୍ତି। ଦଶମ ସ୍କନ୍ଧ ଏଇଟା ବର୍ଣ୍ଣନା କରି ପନ୍ଦର ଅଧ୍ୟାୟରେ ଭଗବାନ ଗୋଚାରଣ କରିବେ, ସେଠି ବର୍ଣ୍ଣନା କରିବେ କିଭଳି ଭାବରେ ଭଗବାନ ସେମାନେ ସେବା କରୁଛନ୍ତି। ସେଠି ସଂକ୍ଷେପରେ କହୁ କୌମାରୀ ଦଶୟଷ୍ଟେଷ୍ଟା ପ୍ରେକ୍ଷଣୀୟାଙ୍ଗୁଜୋପସାମ ରୁଦନ୍ୟ ହସନ୍ମୁଗ୍ଧ ବାଳ ସିଂହାବଲୋକନ କୁମାରୀ ଦଶୟନ୍ ଚେଷ୍ଟା। ଏହିଭଳି ଭାବରେ ତାଙ୍କର କୁମାର ବୟସ ଚାଲିଗଲା, ପାଞ୍ଚ ବର୍ଷ ପାଞ୍ଚ ବର୍ଷ କୁମାରୀ ଦର୍ଶନ ଚେଷ୍ଟା ପ୍ରେକ୍ଷଣୀୟା ଗୁଜୋପସାମ, ଏଭଳି ଲୀଳା କରୁଥିଲେ ବଜବାସୀ ମାନଙ୍କର, ସେମାନେ ସମସ୍ତେ ବିମୋହିତ ହେଇଯାଉଥିଲେ ସେ ଲୀଳା ଦେଖିକିରି। ଗୋଟିଏ ଲୀଳା ତ ଏଭଳି କରିଛନ୍ତି, ପଞ୍ଚମ ବର୍ଷ ଲୀଳାକୁ ଗୋଟିଏ ବର୍ଷ କାଳ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ଭଗବାନ ନିଜକୁ ବିସ୍ତାର କରିଛନ୍ତି, ଏମିତିକି ଅନ୍ୟମାନଙ୍କ କଥା କଣ କହିବା, बड़राम मध्ये निजे जानी पारिबे नाही बड़राम स्वयं बड़राम आ ब्रजराज सर कथा कौन कहिबे भगवान जेते संख्यक अवस्था थिले जेते संख्यक सखा थिले निजे विस्तार करे सखा मान लो सब सिंगा बेणु बेणी ए बेणु आस्त्र सुधार करविष्कार करते ब्रह्मा मत कहते ही गले कथा तीनोटी अध्याय वर्णना कर चौदह तीनोटी अध्याय तेनाली कौमारी दर्शन चेष्टा प्रक्षण रुदन निव हसन बुद रुदन निव रोदन कर पचल खाऊ रोदन कर सुधा खराब मान कार्तिक मास सारा आम कह नमामिश्वर सचिदान रुदन जदि मृत्यु देखि भय करती कि ये मां को देखिए भय कर रुदन एवं हसन मुर्द हसन मुर्द जो हसुले मुर्ध बाड़क भाई पगल मोहित होकर हसुले दशम स्कंद को अध्याय एगार अध्याय वर्णना कर गोपी स्थित नृत्य भगवान बाड़क कुचित उद्गार की क्वचित मुग्ध कौन तदवस दारू तंत्र गोपी मैंने जब कह कृष्ण टे गोपी भी स्थित नृत्य द्वारा टे भगवान गोपी मैंने कहे तुम टे नृत्य कर तो देख कहीं प्रलोभन देखते नृत्य करोचित मुग्ध से गोपी मान कह गान कर सुंदर गान रही सुंदर कंठ रही गान करवि ना मुझी तो गान करवा उद्गायक क्वचित मुग्ध तद वर्ष दारू जंत्र कहते महाराज को भगवान वर्ष केमी ना जो भाई भाव जो कंडे नचा कंडे को नचा है से भाव गोपी मान नचौते रुदन हसन मुग्ध बाल सिंघा लोक किन्तु छोट पिले कौन बाल कौन हम सिंघा लोक असुर मान आसते चौदह जन असुर को हत्या कर भगवान वृंदावन से हत्या कर सिंह युद्ध करुले सिंह भगवान सब युद्ध करें छोट पा कंडे की खाती से असुर मान त्याग कर भगवान तेणु सोधन लक्ष्मी निकेतन शीत गो वृषम चारयन हनुमान गोपान रण वेणु हरिमत शंकर बोधन लक्ष्मी नौ लक्ष गावी थे भगवान नंद महाराज गो गावी हूँ धन बोधन लक्ष्मी लक्ष्मी से निकेतन शीत गो वृषम सबुदिन सका उठले से चल बसा चारण करुले बड़ टेगले गो चारण करे शीत कौन कौन ना निकेतन निज निकेत हूँ लक्ष्मी निकेत लक्ष्मी आश्रय स्थल से भगवान कि गोधन को चारण करुले शीत गो उषम बहुत सुंदर सुंदर गावी मान सब थे हड़ा धड़ा हलिया नारी कर विभिन्न प्रकार सुंदर सुंदर बस मान सब थे गाड़ी मान सब थे गो वृषम चारे अनुगान गोपान भगवान चारण करते अनुगान सखा मान सहित गोपमान गोपमान सहित चारण चरण चारण करते रण वेणु हरिणम रखुले गो चारण जो करुले खाली बाहाना से चारण घास चलते कौन से चारण कर भगवान किन्तु आपका मुख्य हूँ कौन ना रण वेणु हरिणम वेणु गणन तम रवींद धराए वेणुगान कर सखा मान सहित वेणुगान कर खेल कसरत कर विस्तार वर्णना कर
प्रयुक्ता भोजराधेन मारिण कामरूपिण लीलया वेणु दत्ता बाण क्रीड़ा न का
ये भाव खाली खेल करुले
ପ୍ରଯୁକ୍ତାନ ଭୋଜରାଜେନ
କଂସ ଜାଣିପାରିଲା ନାହିଁ ତାଙ୍କର ଅଷ୍ଟମ ଗର୍ଭ କୋଉଠି ଦାହତ ହେଇଛନ୍ତି, କିନ୍ତୁ ବ୍ରଜକୁ ସେ ପଠାଉଥିଲା, ବିଭିନ୍ନ ଅସୁର ମାନ ସେ ପଠାଉଥିଲା, କେତେ କେତେ ଅସୁର 14 ଜଣ ଅସୁର ପଠେଇଛି,
ମାୟୁନ କାମରୂପୀଣ
ସେମାନେ ମାୟା ରୂପ ଧାରଣ କରି ଆସିଥିଲେ,
କିନ୍ତୁ ଲୀଳୟା ବେଣୁଦତ୍ତା ସ୍ଥାନ
ଭଗବାନ ତାଙ୍କୁ ଯେଉଁ ସବୁ ହତ୍ୟା କଲେ, କିଭଳି ହତ୍ୟା କଲେ ନା ଲୀଳୟା ଖେଳରେ ଖେଳରେ ସେ ବେଣୁଦତ୍ତ ତାଙ୍କୁ ହତ୍ୟା କଲେ,
ବାଳ ପୀଡ଼ା ନ କାଣିବ,
ଯେମିତି ଗୋଟେ ଛୋଟ ପିଲା ଗୋଟେ ଖେଳନାକୁ ଭାଙ୍ଗି ଦିଏ ସେଇଭଳି ତାକୁ ହତ୍ୟା କରିଥିଲେ,
ବାଳ କ୍ରୀଡ଼ା ନିକାହିବ, ବିପନା ବିଷ ପାନେ ନା ନିଗୃହେ ଭୂଜଗାଧିପମ ଉତ୍ଥାପ୍ୟା ପାଏ ଅଦ୍ଭୋ ଗାବ ତତ୍ତ୍ୱୟଂ ପ୍ରକୃତି ସ୍ଥିତି ସ୍ଥିତ।
ଏ ଲୀଳାଟି ଭଗବାନଙ୍କର ଦଶମ ସଂଘ ଗ୍ରୀଷ୍ମକାଳୀନ ଲୀଳା, କାଳିୟ କାଳିୟ ଦମନକୁ କରିଥିଲେ, ଇଏ 3 ଘଣ୍ଟାର ଗୋଟେ କରିଥିଲେ ଡ୍ରାମା, 3 ଘଣ୍ଟା ନୃତ୍ୟ କରିଥିଲେ, ସେ ଦେବତାମାନେ ଏବଂ ଯାଦବ ମାନେ ସବୁ ଦେଖୁଥିଲେ ଭଗବାନ ଏହି କାଳିଆ ଦମନ ଲୀଳାକୁ ଦେଖୁଥିଲେ, ଭଗବାନ କେମିତି ନୃତ୍ୟ କରୁଥିଲେ, ଗୋଟିଏ ପାଦରେ 1000 ପଣା ଥିବା ଯୋଉ କାଳିଆ ମୁଖ୍ୟ ପଣା ହଉଛି 101 ଏତେ ନୃତ୍ୟ କରୁଥିଲେ।
ଦଶମ
ସ୍କନ୍ଧ 16 ଏବଂ 17 ଏଇ 2 ଅଧ୍ୟାୟରେ ଏ କାଳିଆ ଦମନ ଲୀଳାକୁ ବର୍ଣ୍ଣନା କରିଛନ୍ତି ଭଗବାନ, ଏଭଳି ଭାବରେ କାଳିଆକୁ ତାକୁ ହତ୍ୟା କରିନାହାନ୍ତି, ପଠେଇଲେ ସେ ରମଣ ଦ୍ୱୀପରୁ ଆସିଥିଲା ସେଇଠିକି ପଠେଇଲେ, ଏସବୁ ଲୀଳା 2 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ବିସ୍ତାର ଭାବରେ, ସେଇଟା କଥା କହୁଛନ୍ତି। ବିପନାନ ବିଷ ପାନି କାଳିଓ ଏଭଳି ଭାବରେ ସେ ଜଳକୁ ବିଷାକ୍ତ କରି ରଖିଥିଲା, ଉପରେ ଉଡ଼ିଯାଉଥିବା ପକ୍ଷୀମାନେ ମଧ୍ୟ ମୃତ୍ୟୁବରଣ କରୁଥିଲେ, କିନ୍ତୁ ସେଇ ବିଷ ସେଇ ଯୋଉ ଜଳକୁ ପାନ କରିକି ତାଙ୍କର ଏଇ ବର୍ଷାମାନେ ଏବଂ ଏଇଟା ହଉଛି କ'ଣ ଗାଭୀମାନ କଥା, ଯେ ଭଗବାନଙ୍କର ପବନ ଲୀଳାର କଥା, ଭଗବାନ ସେମାନେ ତାଙ୍କ ସଖାମାନଙ୍କ ସହିତ ଏମାନେ ସବୁ ମୃତ୍ୟୁବରଣ କରିଥିଲେ, ପ୍ରକୃତ ତାଙ୍କ ମୃତ୍ୟୁ ନାହିଁ କିନ୍ତୁ ମୃତ୍ୟୁ ଭଳି ପଡ଼ିକି ରହିଥିଲେ,
କିନ୍ତୁ ଭଗବାନ ଉତ୍ଥାପ୍ୟ ପାୟତ ଗାବ
ତାଙ୍କୁ ତାଙ୍କର ଅମୃତ ବର୍ଷିଣୀ ଦୃଷ୍ଟି ଦ୍ୱାରା ତାଙ୍କୁ ପୁଣି ଜୀବନଦାନ କଲେ,
ଏବଂ ପାୟତ ଗାବ ତତ୍ତ୍ୱୟଂ ପ୍ରକୃତି ସ୍ଥିତ,
ବିଷକୁ ଭଗବାନ ଅମୃତରେ ପରିଣତ କରିଦେବେ, ଭଗବାନ ଭଗବତୀତା ନବମଧ୍ୟାରେ ସବୁଠି ଅଛନ୍ତି ଅମୃତ ମୃତ୍ୟୁ, ଭଗବାନ ଏକାଧାରରେ ଅମୃତ ଏବଂ ମୃତ୍ୟୁ ମଧ୍ୟ, ଯେଉଁମାନେ ଭଗବାନଙ୍କୁ ସ୍ମରଣ ଯିବେ ଭଗବାନ ତାଙ୍କ ପାଇଁ ଅମୃତ ରୂପରେ ଆବିର୍ଭାବ ହେବେ,
କିନ୍ତୁ ଯେଉଁମାନେ ଭଗବାନଙ୍କୁ ସ୍ମରଣ ଯିବେ ନାହିଁ
ମୃତ୍ୟୁ ସ୍ୱର୍ଗହରସ୍ଥା ମୃତ୍ୟୁ ରୂପରେ ତାଙ୍କୁ ସବୁକିଛି ହରଣ କରିଦେବେ।
ଅଜାଜତ ଗୋସବେନ ଗୋପରାଜଂ ଦ୍ୱିଜୋତ୍ତମେହି ବିତସ୍ୟ ଚୁର୍ଭାରସ୍ୟ ଚିକିତ୍ସନ ସଦ୍ୱୟଂ ବିଭୁ।
ଗୋବର୍ଦ୍ଧନ ଲୀଳାଟି କଥା କହୁଛନ୍ତି, 3 ଅଧ୍ୟାୟରେ 24, 25, 26 3 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କହୁଛନ୍ତି
ଅଜାଜତ ଗୋ ସବେନ
ଗାଭୀମାନଙ୍କ ସହିତ ଯୋଉ ଗୋବର୍ଦ୍ଧନ ଲୀଳାଟି କରିଥିଲେ
ଗୋ ସବେନ ଗୋପରାଜଂ ଦ୍ୱିଜୋତ୍ତମେହି,
ଗୋପରାଜ କହିଲେ ନନ୍ଦ ମହାରାଜ, ଦ୍ୱିଜୋତ୍ତମେହି ବ୍ରାହ୍ମଣମାନଙ୍କ ସହିତ ଗାଭୀମାନଙ୍କୁ ଏବଂ ଗୋବର୍ଦ୍ଧନଙ୍କୁ ପୂଜା କରିଥିଲେ।
ବିତସ୍ୟ ଚୁର୍ଭାରସ୍ୟ
ଭଗବାନ ଯେତେବେଳେ ବ୍ରଜରେ ଆବିର୍ଭାବ ହେଇଗଲେ ସେଠିକାର ଯୋଉ ଲକ୍ଷ୍ମୀ ରହିଛି ସେଠିକାର ଯୋଉ ସମୃଦ୍ଧି ରହିଛି ଆମେ ଚିନ୍ତା କରିପାରିବା ନାହିଁ, ଦଶମ ସ୍କନ୍ଧ 6 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ତତ ଆରମ୍ଭ ନନ୍ଦସ୍ୟ ବ୍ରଜ ସର୍ବ ସମୃଦ୍ଧିମା ହରେ ନିବାସ ଆତ୍ମଗୁଣେ ଲକ୍ଷ୍ମୀଦେବୀ ନିଜେ ସେବା କରୁଥିଲେ ତାଙ୍କର ରମା କ୍ରୀଡ଼ନ ଅଭୁନ ରୂପ ଲକ୍ଷ୍ମୀଦେବୀ ତାଙ୍କର ସେବା କରୁଥିଲେ, ଯିଏ ବୈକୁଣ୍ଠରେ ବୈକୁଣ୍ଠବାସୀ ମାନଙ୍କ ଦ୍ୱାରା ସେବିତ ହୁଅନ୍ତି ସିଏ ଆଜି ବ୍ରଜବାସୀ ମାନଙ୍କ ସେବା କରୁଛନ୍ତି,
ତେଣୁ ଭଗବାନ କଣ କଲେ ସେ ଯୋଉ ତାଙ୍କର ଯୋଉ ଧନ ସବୁ ଥିଲା ସେ ଧନ ମାଧ୍ୟମରେ ଏ ଗୋବର୍ଦ୍ଧନ ପୂଜା କଲେ, ଚିକିତ୍ସା ସ୍ୱୟଂ ବିଭୁ ଏ ଧନର ସଦ୍ବ୍ୟବହାର କଲେ। ଆମର ମଧ୍ୟ ଧନର ସଦ୍ବ୍ୟବହାର କେମିତି କରିବା? ନାଇଁ, ଭଗବାନ ସେବା ନିଜେ ତ କରିବା। ବର୍ଷତିନ୍ଦ୍ର ବ୍ରଜ କୋପାତ ଭଗ୍ନ ମାନେ ଅତି ବିହୁଳ ଗୋତ୍ର ବିଳାତ ପତ୍ରେଣ ତ୍ରାତୁ ଭଦ୍ରାନୁଗୁଣତା। ଏଇ ସେଇ କଥା କହୁଛନ୍ତି, କେମିତି ବର୍ଷା କରୁଥିଲେ ଏଭଳି ଭାବରେ, ଯେମିତି କୁଆ ପଥର ଅଛି ବର୍ଷା କରୁଥିଲା, ପଥର ବର୍ଷା ହଉଥିଲା। ବର୍ଷତିନ୍ଦ୍ର ବ୍ରଜ କୋପା, ଏଠି କୋପ ତାଙ୍କର କ୍ରୋଧ ଆସିଯାଇଥିଲା। ଭଗ୍ନ ମାନ ଅତି ବିଗଳ, କାହିଁକି ଏତେ କୋପ ଆସିଲା? ନା ଭଗବାନ ତାଙ୍କର ମାନଙ୍କୁ ଭଙ୍ଗ କରିଥିଲେ, ଗର୍ବ ହେଇଯାଇଥିଲା, ଭଗବାନ ସେଟା ଖର୍ବ କରିଥିଲେ, ଅତି ବିଗଳା। ଗୋତ୍ର ଲୀଳାତ ପତ୍ରେଣ ତୋ ଭଦ୍ରାନୁଗୁଣତା, ତେଣୁ ଏଇଭଳି ଭାବରେ ଗାଈମାନଙ୍କୁ ବ୍ରଜବାସୀମାନଙ୍କୁ ନଷ୍ଟ କରିବା ପାଇଁ ସେ ବ୍ୟବସ୍ଥା କରିଥିଲେ। ଯୋଉ ଭୌତିକ ଜଗତ ଯଦି ଧ୍ୱଂସ ହେବ ସେହି ସମୟରେ ଯୋଉ ବର୍ଷା ସବୁ ହୁଏ ସେଇ ବର୍ଷାକୁ ପଠେଇଥିଲେ, ମେଘକୁ ପଠେଇଥିଲେ, କିନ୍ତୁ ଭଗବାନ କ'ଣ କଲେ ନା ଗୋବର୍ଦ୍ଧନଙ୍କୁ ଛତାବଳି ଧାରଣ କରିଦେଲେ, ଇନ୍ଦ୍ରଙ୍କ ମାଙ୍କୁ ଭଙ୍ଗ କରିଦେଲେ। ଏଭଳି ଭାବରେ ସଂକ୍ଷେପ କହିଦେଲେ, ସରସ୍ୱତୀ କରେଷ୍ଟମ ମାନୟନ ରଜନୀ ମୁଖମ ଗାୟନ କଳପଦମ ରେ ମେ ସ୍ତ୍ରୀଣାଙ୍ଗ ମଣ୍ଡଳ ମଣ୍ଡନ। ରାସଲୀଳା, ରାସଲୀଳା ଟାକୁ ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ଦଶମ ସଂଖ 35-33 ଏହି ପାଞ୍ଚଟି ଅଧ୍ୟାୟରେ ରାସଲୀଳା ବର୍ଣ୍ଣନା କରାଯାଇଛି, ଯାହାକୁ କୃଷ୍ଣଦାସ କବିରାଜ ହୁସେନ କହୁଛନ୍ତି, ଜୟ ଜୟ ଜଙ୍ଗଲ ରସ ସର୍ବରସ ସାର କର କିଆ ଗାରେ ଯାହାତେ ପ୍ରଚାର। ତେଣୁ ଇଏ ହେଉଛି ଭାଗବତ ପ୍ରାଣ, ପଞ୍ଚ ପ୍ରାଣ ଯୋଉ ରହିଛି ଭାଗବତ ପ୍ରାଣ ସେଟା। ତେଣୁ ଏଇଭଳି ଭାବେ ସ୍ତ୍ରୀଣାଙ୍ଗ ମଣ୍ଡଳ ମଣ୍ଡଳ, ସ୍ତ୍ରୀମାନଙ୍କ ସହିତ ଭଗବାନ ନିଜକୁ ସେଇଭଳି ଭାବେ ବିସ୍ତାର କରିଥିଲେ। ଏ ବୃନ୍ଦାବନ ଅନ୍ତିମ ଲୀଳା, ଭଗବାନ ଏଇଠି ଯିବେ, ମଥୁରାକୁ ଯିବେ। ଆମେ ମଧ୍ୟ ଦ୍ୱିତୀୟ ଅଧ୍ୟାୟ ଶେଷ କରିଦେଲେ, ଆସନ୍ତାକାଲି ଆଉ ଦୁଇଟି ଅଧ୍ୟାୟ ରହିଲା, ତୃତୀୟ ଏବଂ ଚତୁର୍ଥ। ଆସନ୍ତାକାଲି ଆମେ ଶେଷ କଥା କହିବା, ଶେଷ ଦିବସର କଥା ଆମେ ସଂକ୍ଷେପରେ କହିଦେବା, ତାଙ୍କ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି,
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ।